ओम नमो भगवते वासुदेवाय।
श्रीमद्भागवतम द्वितीय स्कंध नवम अध्याय श्लोक 45। नारद प्राह मुनये सरस्वत्यः तटे नृप ध्यायते ब्रह्मा परमं व्यासाय अमित तेजसे। नारद प्राह मुनये सरस्वत्या तटे नृप ध्यायते ब्रह्म परमं व्यासायामिततेजसे।
नारदः प्रहमुनये
सरस्वत्या तटे नृप
ध्यायते ब्रह्म परमं व्यासायामि तटे तेजसे।
नारदः प्रहमुनये सरस्वत्या तटे नृप
नारद प्राह मुनये सरस्वत्या तटे नृप ध्यायते ब्रह्म परमं व्यासायामित तेजसे।
नारद प्राह मुनये सरस्वत्या तटे नृप ध्यायते ब्रह्म परमं व्यासायामित तेजसे।
नारद प्राह मुनये
सरस्वत्या तटे नृप
ध्यायते ब्रह्म परमं
व्यासायामित तेजसे। नदी कवि सप्तम भाग नारद महामुनि नारद प्राह उपदेश देले मुनये महामुनि को सरस्वती नदी तटे कूड़े नृप हे राजा ध्यायते ध्यान जोग परी ब्रह्म अद्वै सत्य परमं परमेश्वर व्यासाय श्रील व्यासदेव को अमित अनंत तेजसे शक्तिशाली को भक्ति विधान स्वामी प्रभुपाद महाराज इंग्रेजी और सुषमत गौरवंद स्वामी महाराज ओडिया हे राजा यहपर भाव में गुरु शिष्य परंपरा क्रमे महामुनि नारद अमित शक्तिशाली श्रील व्यासदेव को श्रीमद भागवतर उपदेश शिक्षा दे श्रील व्यासदेव से सरस्वती नदी तटे अद्वैत सत्य भगवान को भक्ति जुगर ध्यान करते भगवती कह ଯେ ଶ୍ରୀମଦ ଭାଗବତ ପ୍ରଥମ ସ୍କନ୍ଧର ପଞ୍ଚମ ଅଧ୍ୟାୟରେ ଶ୍ରୀ ନାରଦ ଶ୍ରୀ ବ୍ୟାସଦେବଙ୍କୁ ନିମ୍ନମତେ ଉପଦେଶ ଦେଇଛନ୍ତି। ଅଥୋ ମହାଭାଗ ଭବାନ ଅମୋଘଦ୍ରୁପ ସୂଚିଶ୍ରଭା ସତ୍ୟରତୋ ଧୃତପ୍ରତ ଗୁରୁକ୍ରମଣସ୍ୟା କ୍ଷୀଳବନ୍ଧମୁକ୍ତ ସମାଧିନାନୁ ସ୍ମର ତତ୍ଥେ ସ୍ଫୁଟମ। ହେ ମହାଭାଗ୍ୟବାନ ପୁଣ୍ୟ ଦ୍ୱି ସମ୍ପନ୍ନ ଦାର୍ଶନିକ, ଆପଣଙ୍କର ନାମ ଓ ଯଶ ପୃଥିବୀ ପ୍ରସିଦ୍ଧ ଅଟେ ଏବଂ ଆପଣ ସଚ୍ଚରିତ୍ରବାନ ସତ୍ୟନିଷ୍ଠ ଏବଂ ଦିବ୍ୟ ଦୃଷ୍ଟି ସମ୍ପନ୍ନ। ତେବେ ଆପଣ ଜନସାଧାରଣଙ୍କର ଭୌତିକ ବନ୍ଧନର ମୁକ୍ତି ନିମିତ୍ତ ସମାଧିରେ ସ୍ଥିତ ହୋଇ ଭଗବାନଙ୍କର ଅତୁଳନୀୟ ଦିବ୍ୟ ଲୀଳା ଚିନ୍ତା କରନ୍ତୁ। ତେଣୁ ବ୍ରହ୍ମ ସମ୍ପ୍ରଦାୟର ଗୁରୁ ଶିଷ୍ୟ ପରମ୍ପରାରେ ଯୋଗଧ୍ୟାନ କଥାକୁ ଅବହେଳା ପ୍ରଦର୍ଶନ କରାଯାଇ ନାହିଁ, କିନ୍ତୁ ଭକ୍ତଗଣ ଭକ୍ତିଯୋଗୀ ହୋଇଥିବା ହେତୁ ସେମାନେ ନିର୍ବିଶେଷ ବ୍ରହ୍ମଧ୍ୟାନ କରି ଅଯଥା କଷ୍ଟ ସ୍ୱୀକାର କରନ୍ତି ନାହିଁ। କିନ୍ତୁ ଏଠାରେ ବ୍ରହ୍ମ ପରମଂ ଅର୍ଥାତ୍ ପରମ ବ୍ରହ୍ମକୁ ଧ୍ୟାନ କରିବା କଥା କୁହାଯାଇଛି। ବ୍ରହ୍ମାନୁଭୂତି ଆରମ୍ଭ ହୁଏ ନିର୍ବିଶେଷ ବ୍ରହ୍ମଜ୍ୟୋତିରୁ, କିନ୍ତୁ ସେ ଧ୍ୟାନ ଯୋଗରେ ଅଧିକ ଅଗ୍ରଗତି କଲେ ପରମାତ୍ମା ଅନୁଭୂତି ଲାଭ ହୁଏ ଏବଂ ଆହୁରି ଅଧିକ ଅଗ୍ରଗତି କଲେ ଭଗବାନ ଉପଲବ୍ଧି ଲାଭ କରି ବ୍ୟକ୍ତି ସେଥିରେ ସ୍ଥିର ହୁଏ। ଶ୍ରୀ ନାରଦ ମୁନି ଶ୍ରୀ ବ୍ୟାସଦେବଙ୍କର ଗୁରୁ ହିସାବରେ ବ୍ୟାସଦେବଙ୍କର ସ୍ଥିତି କଥା ଭଲ ଭାବରେ ଜାଣିଥିଲେ ଏବଂ ସେଇଥିପାଇଁ ସେ ବ୍ୟାସଦେବଙ୍କର ଗୁଣ କୀର୍ତ୍ତନ କରି କହିଲେ, ସେ ଅଦ୍ୱୈତ ସତ୍ୟ ଭଗବାନଙ୍କ ସମ୍ବନ୍ଧରେ ବ୍ରତନିଷ୍ଠ ଓ ସତ୍ୟନିଷ୍ଠ ଅଟନ୍ତି। ସେ ତାଙ୍କୁ ଭଗବାନଙ୍କର ଦିବ୍ୟ ଲୀଳା ସମ୍ବନ୍ଧରେ ଧ୍ୟାନ କରିବାକୁ ଉପଦେଶ ଦେଲେ। ନିର୍ବିଶେଷ ବ୍ରହ୍ମଙ୍କର କୌଣସି କ୍ରିୟା ନାହିଁ, କିନ୍ତୁ ପରମପୁରୁଷ ଭଗବାନଙ୍କର ଅନେକ କ୍ରିୟା ଅଛି ଏବଂ ସେ ସମସ୍ତ କ୍ରିୟା ହେବା କର୍ମରେ କୌଣସି ପ୍ରକାର ଭୌତିକ ଗୁଣର ସ୍ପର୍ଶ ନାହିଁ, ତାହା ସବୁ ଦିବ୍ୟ ବା ଅପ୍ରାକୃତ। ଯଦି ପରମ୍ବ୍ରହ୍ମଙ୍କର କ୍ରିୟା ପ୍ରାକୃତ ହୋଇଥାନ୍ତା ତାହେଲେ ଶ୍ରୀ ନାରଦ ବ୍ୟାସଦେବଙ୍କୁ ସେ କ୍ରିୟା ବା ଲୀଳା ଧ୍ୟାନ କରିବାକୁ ଉପଦେଶ ଦେଇନଥାନ୍ତେ। ଶ୍ରୀମଦ୍ ଭଗବତ ଗୀତାର ପ୍ରମାଣ ଅନୁଯାୟୀ ପରମ୍ବ୍ରହ୍ମ ହେଉଛନ୍ତି ଶ୍ରୀକୃଷ୍ଣ। ଭଗବତ ଗୀତାର ଦଶମ ଅଧ୍ୟାୟରେ ବର୍ଣ୍ଣନା ଅଛି, ଯେତେବେଳେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରକୃତ ସ୍ଥିତି ବା ପଦବୀ କଥା ବୁଝିପାରିଲେ ସେତେବେଳେ ସେ ନିମ୍ନ ମତେ କହିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମଂ ଭବାନ୍ ପୁରୁଷଂ ସଚ୍ଚୁତଂ ଦିବ୍ୟଂ ନାରି ଦେବଂ ଗଜଂ ବିଭୂଂ ଆସ୍ତ୍ୱାମ ସର୍ବେ ଦେବର୍ଷୀ ନାରଦସ୍ତଥା ଅସିତୋ ଦେବୋ ବ୍ୟାସ ସ୍ୱୟଂ ଚୈବ ବ୍ରବୀଷ୍ମି। ଶ୍ରୀମଦ୍ ଭଗବତ ଗୀତା ଦଶମ ଅଧ୍ୟାୟ 12 ଏବଂ 13 ଏହି ଦୁଇଟି ଶ୍ଳୋକରେ ଏ କଥା ଅର୍ଜୁନ କହୁଛନ୍ତି। ଅର୍ଜୁନ କୃଷ୍ଣ ଅନୁଭୂତି ଲାଭ କରି ଭଗବତ ଗୀତାର ଉଦ୍ଦେଶ୍ୟ ସଂକ୍ଷେପରେ ପ୍ରକାଶ କଲେ ଏବଂ କହିଲେ, ଯେ ମୋର ପ୍ରିୟ ଭଗବାନ, ଆପଣ ଅଦ୍ୱୟ ସତ୍ୟ ଆଦିପୁରୁଷ ଭଗବାନ, ଆପଣ ସଚ୍ଚିଦାନନ୍ଦ ଏବଂ ଏହା ନାରଦ ଅସିତ ଦେବଳ ଏବଂ ବ୍ୟାସଦେବ ଆଦିଙ୍କ ଦ୍ୱାରା ସ୍ୱୀକୃତ ହୋଇଅଛି ଏବଂ ସର୍ବୋପରି ଆପଣ ନିଜେ ହିଁ ତାହା ପ୍ରକାଶ କରୁଛନ୍ତି। ଯେତେବେଳେ ବ୍ୟାସଦେବ ଧ୍ୟାନ ଯୋଗରେ ତାଙ୍କର ମନ ସ୍ଥିର କଲେ ସେତେବେଳେ ସେ ଭକ୍ତିଯୋଗ ସମାଧିରେ ଏହା କଲେ ଏବଂ ସେ ଧ୍ୟାନରେ ପରମପୁରୁଷ ଭଗବାନଙ୍କୁ ଗୋଟିଏ ପାର୍ଶ୍ୱରେ ଏବଂ ବିପରୀତ ପାର୍ଶ୍ୱରେ ମାୟାକୁ ଦେଖିଲେ। ଆମେମାନେ ପୂର୍ବରୁ କହିଛେ ଭଗବତୀ ମାୟା ମଧ୍ୟ ଭଗବାନଙ୍କର ଏକ ଶକ୍ତି ବା ପ୍ରକାଶ, କାରଣ ଭଗବାନଙ୍କୁ ଛାଡ଼ି ମାୟାର ସ୍ଥିତି ନାହିଁ। ଅନ୍ଧକାର ଆଲୋକଠାରୁ ସ୍ୱତନ୍ତ୍ର ନୁହେଁ, ଆଲୋକ ବିନା କେହି ବିପରୀତଧର୍ମୀ ଅନ୍ଧକାର ଅନୁଭୂତି ଆଣିପାରିବ ନାହିଁ, କିନ୍ତୁ ଏ ମାୟା ଭଗବାନଙ୍କୁ ଅତିକ୍ରମ କରିପାରିବ ନାହିଁ, କିନ୍ତୁ ତାଙ୍କର ବ୍ୟବଦେଶରେ ରହିବ ବା ପଶ୍ଚାତ ଦେଶରେ ରହିବ। ତେଣୁ ଧ୍ୟାନରେ ସିଦ୍ଧିଲାଭ କରିବା ହେଉଛି ପରମପୁରୁଷ ଭଗବାନଙ୍କୁ ତାଙ୍କର ଦିବ୍ୟ ଲୀଳା ସହ ଅନୁଭବ କରିବା। ନିର୍ବିଶେଷ ବ୍ରହ୍ମକୁ ଧ୍ୟାନ କରିବା ଧ୍ୟାନକାରୀ ପକ୍ଷରେ କ୍ଲେଶକର ବ୍ୟାପାର, ଏହା ଭଗବତ ଗୀତାରେ ସ୍ୱୀକୃତ ହୋଇଯାଇଛି। କ୍ଲେଶୋଧିକ ତରସ୍ତେଷାମ ଅବ୍ୟକ୍ତା ସପ୍ତ ଆଜି ଆମର ଏଇ ସଣ୍ଡେ ପ୍ରୋଗ୍ରାମରେ ଆମେ ଆଜି ଏଠି 9 ନମ୍ବର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆଜି ଏହି ସତ୍ସଙ୍ଗର ବ୍ୟବସ୍ଥା କରାଯାଇଛି। ଆମର ଧାରାବାହିକ ଭାଗବତମ କାର୍ଯ୍ୟକ୍ରମରେ ଆଜି ଆମେ ଶ୍ରୀମଦ ଭାଗବତମ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ ଶ୍ଳୋକ 45 ଉପରେ କିଛି ଆଲୋଚନା କରିବା। ଆଜି ଏକ ପବିତ୍ର ତିଥି, ଯାହାକି ଅଦିତାଚାର୍ଯ୍ୟଙ୍କର ଆବିର୍ଭାବ ତିଥି। ଅଦିତାଚାର୍ଯ୍ୟ ଯିଏ ସ୍ୱୟଂ ଭଗବାନ ମହା ସଦାଶିବଙ୍କର ଅଂଶ, ସଦାଶିବଙ୍କର ଅବତାର, ସେ ଆଜିର ତିଥିରେ ଆବିର୍ଭାବ ହୋଇଥିଲେ। ତେଣୁ ଆପଣମାନେ ଜାଣନ୍ତି ଯେ ଯେତେବେଳେ ଭଗବାନ ଆସନ୍ତି, ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଯେ ଭଗବାନ ଆସନ୍ତି କ'ଣ ପାଇଁ ନା ପରିତ୍ରାଣାୟ ସାଧୁନା ବିନାଶାୟ ଚିକ୍ଷୁତା ଧର୍ମ ସଂସ୍ଥାପନାଠାୟ ସମ୍ଭବାନ ଯୋଗେ। ସାଧୁମାନେ ଭଗବାନଙ୍କର କଥାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, भगवान को लड़ा उद्देश्य प्राणाय साधना एवं विनाशाय दुष्कृतां दुइन पंचायत विनाशाय दुष्कृतां जो मैंने भगवान को शरण जाऊना चारि प्रकार दुष्कृत व्यक्ति भगवान कहते से मैंने सब विनाश करते भगवान एवं तुम विनाश करती निष्ठुरता आचरण करें ता नुह भगवान होती मंगलमय विनाश करती कृपा करती मंगल विधान करती एवं धर्म स्थापन करती धर्म स्थापन किमती प्रकृत धर्म भौतिक जगत ये भाव सृष्टि होती जे सब समय धर्म ग्लानी होदा जदा ये धर्म ग्लानी हो भौतिक जगत धर्म ग्लानी होती चीज जगत धर्म ग्लानी ना सब धर्म सुरक्षित ही रही धर्म तेणु से समस्त मुक्त जीव जेहेतु ये धर्म ग्लानी होती सब बद्धजीव मान स्थान बद्धजीव मान रान भक्ति सिद्धांत चतुर्थ ठाकुर कहते दिस प्लेस इज नॉट ए फिट प्लेस फॉर एनी जेंटलमैन टू लिव जन भद्रलोक रही स्थान कहना ये सब प्रकार असुविधा भौतिक जगत सब रही मायार त्रिगुण से समस्ते बंधाई रही तेणु जेहेतु धर्म ग्लानी होती मझे मझे भगवान आसती भगवान भक्त मान आसती धर्म स्थापन करते भाव में 5000 वर्ष ते भगवान आसी जो धर्म जो भगवान आम शुणुचे कहु जो भगवान धर्म कही ब्रह्मा को कही कोटि कोटि वर्ष पूर्वे से अनुमान करते वर्ष ते कई ब्रह्मांर बर्तमान समय हूँ 50 वर्ष ब्रह्मांर गोटे दिन परिमाण हूँ 432 कोटी वर्ष आम भक्ति सिद्धांत सरस्वती ठाकुर गोटे रही सिद्धांत जो कौन यो ज्योतिष शास्त्र उपर से रचना कर सिद्धांत दर्पण ना कौन गोटे बही रचना कर सब विस्तार भाव वर्णना कर वर्णना कर ब्रह्मा गोटे दिन हूँ 432 कोटी वर्ष रात्रि मत से 432 कोटी वर्ष ये मस वर्ष एम देकर 50 वर्ष बर्तमान भगवान ब्रह्मा आयुष हो गला तेणु ये 50 वर्ष ते भगवान ये ज्ञान टी दे जो ज्ञान आम शुणिले स्कंद नवबोध्या के 32 रु 35 चारोटी श्लोक भगवान से ज्ञान दे धर्म कौन से धर्म को साक्षात भगवत प्रणीतम धर्म हो भगवान ही प्रणयन करें धर्म प्रकृत धर्म कौन लोक मैंने जापर ना मनुष्य मान कथा कौन कह जमराज कौन दूत मान को न भाई विधि रोषय ना भी देवा ऋषय मान ऋषि मैंने जापर ना जमिनी एमती के बड़ बड़ ऋषि सब अच्छा से सब कपिल जमिनी ये सब दत्तात्रेय ये सब मैं प्रकृत धर्म जापर ना आने मान कथा कौन कह भी ऋषि न भी देवा देवता मैंने इंद्र ब्रह्मा आदि देवता मैंने भगवान धर्म विषय जापर ना से भूल जा नापी नापी देवा न सिद्ध सिद्ध लोक गोटे अच्छी जोटि की जन्म से सिद्ध रहे आम जो ये जो रोचे वर्णना करोग सिद्धि जो रही 8 प्रकार योग सिद्धि रही मुख्य योग सिद्धि हूँ 8 अणिमा लघिमा महिमा इत्यादि 8 योग सिद्धि ये योग सिद्धि प्राप्त होने अनेक जन विद्य जन योग सिद्धि प्राप्त हो किंतु से सिद्ध लोक जन जन्म होगा मात्र से सिद्धि सब प्राप्त हो सिद्ध लोक अच्छा से सिद्ध लोक सिद्ध मान भगवान से जान ना कहीं भगवान भगवदगीतार कहते जे मनुष्याण सहस्रेशु कश्चि जतति सिद्ध है जतदाम अभी सिद्धाना कश्चि मांग व्यक्ति तत्व समुद्र सिद्ध व्यक्ति जो भगवान तत्व जानता नु खूब क्वचित लोक सिद्ध व्यक्ति मान क्वचित भगवान तत्व जानते न सिद्ध मुख्या सिद्ध खाली मानते मुख्य सिद्ध मान मत जापर ना असुर व्यक्ति मैंने असुर मान बहुत ज्ञानी अच्छा आप जानते मय दानव असुर जे कि असुर मानक से शिल्पी बहुत आश्चर्य सब कार्य करें जो सभा को निर्माण कले पांडव मान जो सभा दे प्रदान कले से सभा को देखी दुर्योधन आश्चर्य रही स्थल भाई देखा पशिला देखा जड़ भाई जाऊँ पशिला देख ला जल ना से लुगा टेक पशिगला स्थल भाग जहाँ देखिए द्रौपदी हसीदे से महाभारत युद्ध आरंभ तेनाली बहुत आम वैज्ञानिक मान बर्तमान वैज्ञानिक मैंने के विज्ञान सब नुआ नुआ उद्भावन सब कर उद्भावन कर लोक मैंने आश्चर्य हो जाते उद्भावन सब कर तेणु से असुर मैंने ज्ञान बहुत ज्ञान रही कि जमराज कहते से जानना प्रकृति धर्म कौन से जानना न सिद्ध मुखिया असुरा मनुष्य मनुष्य मान क्या कौन कह मनुष्य मान के तले आस हिसाब करते आतन विद्याधर चारण आहरी तले अच्छा विद्याधर चारण इत्यादि आहरी मनुष्य मान आम्न स्तर अच्छा से मैंने कौन जानवे क्या कह तेणु ये धर्म जो रही भगवान से धर्म आपन करते तेणु ब्रह्मा को जो चारो श्लोक भगवान कहले चतुश्लोक भागवतम से प्रकृत धर्म विषय भगवान ज्ञान प्रदान तो से जो भगवान कहले ब्रह्मा को तो ब्रह्मा से गुरु शिष्य परंपर आम जो बर्णना कर पद्मपुराण से चारोटी परंपरा रही कलियुग में चारोटी परंपरा रही अथ कल भविष्य चतर संप्रदाय श्री ब्रह्म रुद्र सनका वैष्णव क्षतिपावन श्री श्री गोटे संप्रदाय जो थे आम कलियुगर आचार्य होती रामानुजाचार्य ब्रह्म संप्रदाय रे ब्रह्मा आस्मा आस्मा श्री आसू ना लक्ष्मी ठीक आस्री संप्रदाय लक्ष्मी ठीक आस्म संप्रदाय आस्मा ठीक कलियुगर तक आचार्य होती ब्रह्म संप्रदाय महाजाचार्य रुद्र आसद्र संप्रदाय महादेव आसती रुद्र भगवान शिव ठार आसुग आचार्य होती विष्णु स्वामी एवं आ गोटे संप्रदाय रही सनक ये ब्रह्मा प्रथम संतान चारि कुमार सनक सनातन सनंदन सनत कुमार एमकर जो रही कलियुग आचार्य होती निम्बाकाचार्य तेनाली भाव में चारोटी जो संप्रदाय रही से गुरु शिष्य परंपर सब ज्ञान आस तेणु जो ज्ञान प्रभुपाद महाराज कहते जो ज्ञान भगवान कोटि कोटि वर्ष तले ब्रह्मा को कही ज्ञान बर्तमान आम प्राप्त हो गुरु शिष्य परंपरें से ज्ञान प्राप्त होणु से ज्ञान जदि कह भगवद गीतार भगवान कहते जो ज्ञान भगवान देते प्रथम भगवद गीतार ज्ञान सूर्य देवता विभूषण को देते इमं विभूषित योगम प्रोक्तवान अहम अदय सेटा मत हिसाब कर प्रभुपाद महाराज हिसाब कर 12 कोटी 4 लाख वर्ष तले से कहते ज्ञान देते तेणु से ज्ञान आम परंपरें पाचे भगवान कहते से ज्ञान सकाल नेह महता जो नष्ट परंतप परंपर जो आसूला मझे से नष्ट मझे कमी नष्ट ना आम जो भाव में गुरु श्रवण करुचे से भाव में जब आम न कह सी ज्ञान टी नष्ट तेणु यो परंपर आम ब्रह्म माध्यम परंपर जो ज्ञान आस्मा जो ज्ञान प्राप्त होते भगवान ठारू से ज्ञान से नारद मुनि को दौर द्वितीय स्कंद पंचम अध्याय जो नारद मुनि सब विभिन्न प्रश्न पचार ए भौतिक जगत संबंध में भगवान संबंध में विभिन्न प्रकार जो प्रश्न सब पचार तार उत्तर में ब्रह्मा एक कथा कह सी जो ज्ञान दौरान से कहते मुझे जो मैंने माया द्वारा मोहित से भावन मुझे जगतगुरु बोली देखते जी कि प्रकृत जगतगुरु ब्रह्मा से कहते मत लोक मैंने मायार मोहित भावन मत मुझे जगतगुरु कितु जगतगुरु होती भगवान कृष्ण भगवान ठारू सब ज्ञान सी हूँ मूल गुरु आदि गुरु तेणु ये जो ज्ञान भगवान दे ब्रह्मा को ब्रह्मा नारद को से भाव से ज्ञान टी दे प्रकृत ज्ञान गुरु शिष्य परंपर से मन किसी मिसे ना भगवान जो ज्ञान दे ज्ञान को सी दुआ कि आम गत ये महाप्रभु महाराज कही कथा प्रभुपाद महाराज भागवत पूर्व श्लोक कहते जन भाव प्रभुपाद महाराज कथा कहते भागवत मैं तो 18,000 श्लोक भगवान तो 4 श्लोक कहले आज रहा 1796 ରହିବା କଥା, 94 କାହିଁ ରହିଛି ପ୍ରଭୁ ପଚାରିଥିଲେ। ତା ପୂର୍ବରୁ ଦୁଇଟା ଶ୍ଳୋକ କହିଛନ୍ତି ଭଗବାନ, ସେଇଟା କୁହାଯାଇଛି। ତେଣୁ ଏ ଛଅଟିକୁ ପ୍ରଭୁପାଦ ମହାରାଜ ସେଇଟାକୁ ନେଇକି ଛଅଟିକୁ ନେଇକିରି ତାପରେ ବାକି ଯେଉଁ ରହିଲେ 17994 ଆର ଭାବେ ଏଇସବୁ ଆବଶ୍ୟକତା ନାହିଁ ବୋଲି ତାକୁ ବିସ୍ତାର କରାଯାଉଛି। ସବୁ ଜିନିଷ ମାନେ ତାକୁ କ'ଣ ତାକୁ ଛୋଟେଇ ହେବ ପୁଣି ବଢ଼େଇ ହେବ ବିସ୍ତାର କରିହେବ। ଯେମିତି ଆମେ ଦେଖିବା ଗୋଟେ ଉଦାହରଣ ହେଉଛି ଗୋଟେ ମଞ୍ଜି, ଗୋଟେ ମଞ୍ଜି ବରଗଛ, ବରଗଛଟା କେତେ ବିରାଟ ଗଛ ସବୁ ରହିଛି, ବିରାଟ ବିରାଟ ବରଗଛ ରହିଛି। କାଲକାଟା ମ୍ୟୁଜିୟମ୍ ଗୋଟେ ବିରାଟ ବରଗଛ ରହିଛି। ତେଣୁ ସେ ବରଗଛ କେଉଁଥିରୁ ଆରମ୍ଭ ହେଉଛି, କେତେ ଛୋଟ ମଞ୍ଜି, ଗୋଟେ ଛୋଟିଆ ମଞ୍ଜିରୁ ଆରମ୍ଭ ହେଉଛି। ସେ ମଞ୍ଜିରୁ ପୁଣି ବିସ୍ତାର ହୋଇକି ଗୋଟେ ବିରାଟ ବିଶାଳ ବୃକ୍ଷରେ ପରିଣତ ହୋଇଛି। ପୁଣି ସେ ବିଶାଳ ବୃକ୍ଷ ମଧ୍ୟ ତାର ମଞ୍ଜିରେ ସବୁକିଛି, ସେଇ ବିଶାଳ ବୃକ୍ଷଟି ମଧ୍ୟ ତାର ଭିତରେ ରହିଛି, ମଞ୍ଜି ଭିତରେ ରହିଛି। ଚୈତନ୍ୟ ଚରିତ୍ର ମଧ୍ୟ କୁହାଯାଇଛି ଯେ ପ୍ରଣବେତେ ଦେଇ ଅର୍ଥ ଗାୟତ୍ରୀତେ ସେଇ ହଏ, ସେଇ ଅର୍ଥ ବିବଲିଆ ଚତୁଶ୍ରୋଟି ଭାଗବତ କହେ। ଚତୁଶ୍ରୋଟି ଭାଗବତଙ୍କୁ ମଧ୍ୟ ଆହୁରି ସଂକ୍ଷେପ କରିହେବ। ଭଗବତ ଗୀତାରେ ଭଗବାନ କହିଛନ୍ତି ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ, ବେଦକୁ ଯଦି ସମସ୍ତ ବେଦ ଲକ୍ଷ ଲକ୍ଷ ଶ୍ଳୋକ ଅଛନ୍ତି, ତାକୁ ଯଦି ଗୋଟିଏ ଶ୍ଳୋକରେ ଗୋଟିଏ ଅକ୍ଷରରେ ପ୍ରକାଶ କରାଯାଏ, ସେ ହେଉଛି ପ୍ରଣବ ଏକ ଅକ୍ଷର, ଗୋଟିଏ ଓଂ ଗୋଟିଏ ଅକ୍ଷରରେ ସମସ୍ତ ସବୁ କିଛି ଜ୍ଞାନ ସେ ରହିଛି। ପୁଣି ତାକୁ ଯେତେବେଳେ ବିସ୍ତାର କରାଯାଉଛି, ପ୍ରଣବତୀ ଯେଇ ଅର୍ଥ ଗାୟତ୍ରୀ ସେଇ ହଏ, ଓଂ ଭୂ ଭୁବ ସ୍ୱଃ ତସ୍ୱିଦୋର୍ବରେଣ୍ୟମ ଭର୍ଗ ଦେବସ୍ୟ ଧିମହି ଧିଓ ୟୋନ ପ୍ରଚୋଦୟା, ବିସ୍ତାର ହେଉଛି। ଏ ଯେଉଁ ପ୍ରଣବକୁ ପୁଣି ବିସ୍ତାର କରାଯାଉଛି, ପ୍ରଣବ ଗାୟତ୍ରୀରେ ଆସୁଛନ୍ତି, ପୁଣି ଗାୟତ୍ରୀକୁ ବିସ୍ତାର କରାଗଲେ ଚତୁଶ୍ରୋଟି ଭାଗବତ ହେଉଛନ୍ତି। ପୁଣି ଚତୁଶ୍ରୋଟି ଭାଗବତଙ୍କୁ ଯଦି ବିସ୍ତାର କରାଯିବ, 18,000 ଶ୍ଳୋକ ଆସୁଛନ୍ତି ଭାଗବତମରେ, ପୁଣି 18,000 ଶ୍ଳୋକ ଯଦି ପୁଣି ବିସ୍ତାର କରାଯିବ, ଆମର ଚୈତନ୍ୟ ମହାପ୍ରଭୁ ଯିଏକି ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ ଆଜି ଦିବସରେ ଆବିର୍ଭାବ ହୋଇ ଯାହାକୁ ଭଗବାନଙ୍କୁ ଆଣିଥିଲେ ଅବତାରଦାମଙ୍କୁ, ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ଭାଗବତ ଗୋଟିଏ ଶ୍ଳୋକ ବିସ୍ତାର କରିଛନ୍ତି। ଗୋଟିଏ ଶ୍ଳୋକ ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ସେ ଶ୍ଳୋକଟି ପ୍ରସିଦ୍ଧ ଶ୍ଳୋକ ରହିଛି, ଆତ୍ମାରାମ ଶ୍ଳୋକ। ଆତ୍ମାରାମସ୍ତ ମୁନୟୋ ନିର୍ଗନ୍ଥା ଅପି ରୂପ୍ରମେ କୁର୍ବନ୍ତି ଐତିକିଂ ଭକ୍ତି ମିତମ ବହୁତ ଗୁଣ ହେବି। ଭଗବାନଙ୍କର ସୁତ ଗୋସ୍ୱାମୀଙ୍କୁ ସ୍ୱର୍ଣ୍ଣଗାଦୀ ଋଷି ପ୍ରଶ୍ନ ପଚାରିଲେ ଯେ ସୁଖଦେବ ଗୋସ୍ୱାମୀ ତ ଜନ୍ମରୁ ସେ ବ୍ରହ୍ମବାଦୀ ଥିଲେ, ବ୍ରହ୍ମ ଆରାଧନା କରୁଥିଲେ, ବ୍ରହ୍ମ ଧ୍ୟାନ କରୁଥିଲେ, ସେ ତ ଜନ୍ମ ହେଇକିରି ସାଙ୍ଗେ ସାଙ୍ଗେ ପଳେଇଗଲେ, ଜଙ୍ଗଲରେ ଚାଲିଗଲେ, ତାଙ୍କ ପଛରେ ତାଙ୍କ ପିତା ଧାଉଁଛନ୍ତି, ତାଙ୍କ ନାମକରଣ ବି ହେଇନି, ବ୍ୟାସରେ ଧାଉଁଛନ୍ତି ତାଙ୍କ ପଛରେ ତାଙ୍କୁ ଆଣିବା ପାଇଁ, ବିକଳ ହେଇକି ଧାଉଛନ୍ତି, କିନ୍ତୁ ସେ ପଳେଇ ଆସିଲେ। ପୁଣି ସିଏ କେମିତି, ସିଏ ଜଣେ ବ୍ରହ୍ମବାଦୀ ବ୍ୟକ୍ତି, ସେ ପୁଣି କେମିତି ଇଏ ଭାଗବତ ଅଧ୍ୟୟନ କଲେ, ଭଗବାନଙ୍କର କଥା ଲୀଳା କଥା ପ୍ରତି କେମିତି ଆକର୍ଷିତ ହେଲେ। ତେଣୁ ଏ କଥା ତାର ଉତ୍ତରରେ ସେ କଥା କୁହାଯାଉଛି ଯେ ଆତ୍ମାରାମ, ଯେଉଁମାନେ ଆତ୍ମାରାମ, ଆତ୍ମାରେ ଯେଉଁମାନେ ଆନନ୍ଦ ପାଆନ୍ତି, ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଆତ୍ମାରାମ, ଆଉ ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ। ଭଗବତ ଗୀତାରେ କୁହାଯାଇଛି ଯେ ଇନ୍ଦ୍ରିୟାରାମ ଯେଉଁଟାକ ଏବଂ ପ୍ରବର୍ତ୍ତନ ଚକ୍ରମ ନାନୁବର୍ତ୍ତୀୟ ତେଜ ଅଭାୟୁ ଇନ୍ଦ୍ରିୟାରାମ ଭୋଗଂ ପାର୍ଥ ସହଜୀବ ଭାଗ, ମାନେ ଆମର ଯେଉଁ ଧର୍ମର ନିୟମ ସବୁ ରହିଛି, ଅନ୍ନାଦ ହେଉଛି ଭୂତାନି, ପର୍ଜନାଦନ ସମ୍ଭବ, ଯଜ୍ଞାଦ ହେଉଛି ପର୍ଜନ୍ୟ, ଯଜ୍ଞ କର୍ମ ସମ୍ଭବ। ଇଏ ହେଉଛି ଗୋଟେ ଚକ୍ର, ଆମର ଯେଉଁ ଆବଶ୍ୟକତା ରହୁଛି, ଇଏ ଆବଶ୍ୟକତା କେମିତି ପୂରଣ ହେଉଛି ନା ଅନ୍ନ ଦ୍ୱାରା। ଅନ୍ନ ଆମେ କେମିତି ପ୍ରାପ୍ତ ହେଉଛେ, ବର୍ଷା ଦ୍ୱାରା, ବୃଷ୍ଟି ଦ୍ୱାରା। ବୃଷ୍ଟି କେମିତି ପ୍ରାପ୍ତ ହେଉଛେ, ଯଜ୍ଞ ଦ୍ୱାରା। ଯଜ୍ଞ କିଭଳି ହେଉଛି ନା ଯଜ୍ଞ କର୍ମ ସମ୍ଭବ, କର୍ମ କର୍ମ କେଉଁ କର୍ମ ନା ବେଦରେ ସେସବୁ କର୍ମ ବର୍ଣ୍ଣନା କରାଯାଇଛି, ଯଜ୍ଞ କର୍ମ। ଏଇ ଯେଉଁ ଚକ୍ର ରହିଛି, ଏ ଚକ୍ରକୁ ଏବଂ ପ୍ରବର୍ତ୍ତନ ଚକ୍ର ନାନୁବର୍ତ୍ତୀୟ, ଏଇ ଚକ୍ରକୁ ଯଦି ମାନିବେନି କ'ଣ ହେବ ନା ଅଘାୟୁ ଇନ୍ଦ୍ରିୟାରାମ, ସେମାନଙ୍କୁ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି, ଆତ୍ମାରାମ ଏବଂ ଇନ୍ଦ୍ରିୟାରାମ। ଆମେ ଯେଉଁ ସାଧାରଣତଃ ଶତକଡ଼ା 90 ଭାଗ ଲୋକ ଏଇ ଇନ୍ଦ୍ରିୟାରାମରେ ନିଜ ଆହାର ନିଦ୍ରା ଭୟମୈତ୍ରଣ ଯାହା କୁହନ୍ତି, ପଶୁ ଭଳି ସେମାନେ ଜୀବନଯାପନ କରୁଛନ୍ତି, ସେମାନଙ୍କୁ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି। ତେଣୁ ଭଗବାନ କହୁଛନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅଘାୟୁ, ତାଙ୍କର ଆୟୁ ସବୁ ଅଘ ବା ପାପପୂର୍ଣ୍ଣ ଆୟୁଷ ହେଇଯାଉଛି, ଇନ୍ଦ୍ରିୟାରାମ, କାରଣ ସେମାନେ ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଗୋଟେ ପଶୁ ବି ଇନ୍ଦ୍ରିୟ ଆରାମ ପ୍ରାପ୍ତ ହେଉଛି, ଆମେ ବି ଇନ୍ଦ୍ରିୟ ଆରାମ ପ୍ରାପ୍ତ ହେଉଛି ବା ଆନନ୍ଦ ପ୍ରାପ୍ତ ହେଉଛି, ତାର ତଫାତ କ'ଣ ରହିଲା? ତେଣୁ ଅଘାୟୁ ଇନ୍ଦ୍ରିୟାରାମ ମୋଘଂ ପାର୍ଥ ସହଜ, ମୋଘଂ କହିଲେ ବିଫଳ, ତାଙ୍କର ଜୀବନଟା ହେଉଛି ବିଫଳ ହେଇଗଲା। କିନ୍ତୁ ଯେଉଁମାନେ ଆତ୍ମାର ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଯେମିତି ସେ ଆମର କିଏ ଆମର ସୁଖଦେବ ଗୋସ୍ୱାମୀ, ଏମାନେ ସବୁ ଯେଉଁ ଆତ୍ମାରାମ ବ୍ୟକ୍ତି ସବୁ ରହିଛନ୍ତି, ଏମାନେ ଆତ୍ମାରାମର ଅର୍ଥ ବହୁତ ପ୍ରକାର ରହିଛି। ମହାପ୍ରଭୁ ତାର ଉତ୍ତର ଅର୍ଥ କରିଛନ୍ତି 61 ପ୍ରକାର ଅର୍ଥ କରିଛନ୍ତି, ମାନେ ଗୋଟିଏ ଶ୍ଳୋକକୁ 61 ଶ୍ଳୋକରେ ପରିଣତ କରିହେବ। ତେଣୁ 18,000 × 61 କଲେ କେତେ ହେବ ସେ କରନ୍ତୁ। ଏଭଳି ଭାବରେ ଆହୁରି ବି ଅଧିକ ଶ୍ଳୋକ ରହିଛି, ଅନେକ ଅର୍ଥ ରହିଛି। ତେଣୁ ଏଇ ଯେଉଁ ଆତ୍ମାରାମ ଯେଉଁମାନେ ଅଛନ୍ତି, ଆତ୍ମାରାମ ସେ ମୁନୟୋ ମୁନୟ କରି ଯେଉଁମାନେ ମୁନି ମନନଶୀଳ ସବୁବେଳେ ମନରେ ଚିନ୍ତା କରୁଛନ୍ତି, ମନନ ମନମନା ଭବ, ଯେଉଁମାନେ ମୁନିମାନଙ୍କୁ ଶ୍ରେଷ୍ଠ ମୁନି ହେଉଛନ୍ତି ଗୋପୀମାନେ, ଯିଏକି ସବୁବେଳେ ଭଗବାନଙ୍କର କଥା ସ୍ମରଣ କରୁଥିଲେ। ତବ କଥା ମୃତମ ତବ କଥା ମୃତମ କବିତମ କର୍ମ ସାବହମ କବିତମ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତମ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତମ କବି ଗୁଣାନ୍ତି ଦଶମ ସ୍କନ୍ଧ 31 ଅଧ୍ୟାୟ 19 ଶ୍ଳୋକରେ ଗୋପୀମାନଙ୍କର ଗୀତ ରହିଛି, ଗୋପୀ ଗୀତ। ଯୋଗତା ଉଦ୍ଧବ କହୁଛନ୍ତି, ବନ୍ଦେ ନନ୍ଦ ବ୍ରଜ ଶ୍ରୀନାମ ଗାସାଂ କଥା କୃଷ୍ଣ କଥୋଦିତ ପୁନାଦି ଭବନ ତ୍ରୟ। ମାନେ ଯେତେବେଳେ ଉଦ୍ଧବ ଯାଇଛନ୍ତି ବୃନ୍ଦାବନକୁ, ଭଗବାନ ପଠେଇଛନ୍ତି ଗଛ ଉଦ୍ଧବ ପ୍ରଧାନ ସୌମ୍ୟ, ତୁମେ ଯାହା ମୋର ବିୟୋଗରେ ମୋର ପିତାମାତା ମୋର ଗୋପୀମାନେ ଏମାନେ ସବୁ ବହୁତ ବିୟୋଗରେ ବହୁତ ମର୍ମାହତ ହେଇକି ରହିଛନ୍ତି, ତୁମେ ତାଙ୍କୁ ଉପଦେଶ ମୋର ସନ୍ଦେଶ ଦେଇକି ତାଙ୍କୁ ସବୁ ଶାନ୍ତ କରା, ଏଇଭଳିଆ କହିକି ପଠେଇଛନ୍ତି। ସେତେବେଳେ ସିଏ ଯାଇକି ଦେଖୁଛନ୍ତି ଭଗବାନଙ୍କର ଏଇ ଗୋପୀମାନଙ୍କ ଭଗବାନ ପ୍ରତି କେତେ ପ୍ରେମ ରହିଛି, ଏଇଟା ଯେତେବେଳେ ଦେଖୁଛନ୍ତି ସେତେବେଳେ ସେ କହୁଛନ୍ତି ଯେ ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀଣାମ ପାଦରେଣୁ ଅଭିକ୍ଷଣ ସ। ସେଇ ନନ୍ଦ ଏବଂ ବ୍ରଜ ସ୍ତ୍ରୀମାନଙ୍କର ପାଦରେଣୁକୁ ସେ ଅଭିକ୍ଷଣ ବନ୍ଦନା କରୁଛନ୍ତି। କାହିଁକି ନା ଯାସାଂ ହରି କଥୋଦ୍ଗୀତମ, ଯିଏ ଭଗବାନ କଥା ଏଇ ଯେଉଁ ଗୀତ ସବୁ ଆମେ ଗାନ କଲେ ତବ କଥା ଅମୃତମ, ଏଇ ଗୀତ ସବୁ ଯେଉଁ ଗାନ କରିଛନ୍ତି ପୁନାତି ଭୁବନ ତ୍ରୟମ, ତିନି ଭୁବନକୁ ପବିତ୍ର କରିଦେଉଛି ଗୋପୀମାନଙ୍କର ଏତେ ପ୍ରସିଦ୍ଧ ରହିଛି। ତେଣୁ ଗୋପୀମାନେ ସବୁବେଳେ ଭଗବାନଙ୍କର ଚିନ୍ତା କରୁଥିଲେ, କି ସେମାନେ କି ଭଜନେ କିମ୍ବା ଜାଗରଣେ ଅହର୍ନିଷ ଚିନ୍ତ କୃଷ୍ଣ ବଲ ବଦନେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ମନନ ହେଉଛି ମୁନିମାନଙ୍କ ଭିତରେ ଶ୍ରେଷ୍ଠ ମୁନି ହେଉଛନ୍ତି ମୁନି ପୁଙ୍ଗବାନା, ମାନେ ଶ୍ରେଷ୍ଠ ମୁନି ଗୋପୀମାନଙ୍କୁ ଆମେ କହିବା ଶ୍ରେଷ୍ଠ ମୁନି, ସବୁବେଳେ ସେ ଭଗବାନଙ୍କ ବିଷୟରେ ଚିନ୍ତା ମନନ କରୁଛନ୍ତି। ଏବଂ ଆତ୍ମାରାମ ମୁନି ନିର୍ଗନ୍ଥା, ନିର୍ଗନ୍ଥା କହିଲେ ଯେଉଁମାନଙ୍କର ଗ୍ରନ୍ଥ ଅନେକ ପ୍ରକାର ଅର୍ଥ ରହିଛି, ତେଣୁ ନିର୍ଗନ୍ଥାର ଗୋଟିଏ ଅର୍ଥ ହେବ ଯେଉଁମାନଙ୍କର କୌଣସି ଗ୍ରନ୍ଥି ବା ବନ୍ଧନ ନାହିଁ, ଯେଉଁମାନେ ମୁକ୍ତ ଜୀବ। ଆଉ ଗୋଟେ ପ୍ରକାର ଅର୍ଥ ଯେଉଁମାନେ ନିର୍ଗନ୍ଥା କୌଣସି ଗ୍ରନ୍ଥ ପାଠ କରିନାହାନ୍ତି, ଅନେକ ପ୍ରକାର ଅର୍ଥ ରହିଛି। ହଁ, ମୁଖ୍ୟ ଅର୍ଥ କହୁଛେ ମୁକ୍ତ ଆତ୍ମାରାମ ମୁନି ନିର୍ଗନ୍ଥା ଅଭି ଉରୁକ୍ରମେ, ଉରୁକ୍ରମ କହିଲେ ଭଗବାନ, ଯିଏକି ତାଙ୍କର ଅଦ୍ଭୁତ କ୍ରମ ସବୁ ରହିଛି, ଅଦ୍ଭୁତ କାର୍ଯ୍ୟ ସବୁ ରହିଛି, ଅଦ୍ଭୁତ କର୍ମଣା ଉରୁକ୍ରମେ କୁର୍ବନ୍ତି ଅହେତୁକିଂ ଭକ୍ତି, ଭଗବାନ ପ୍ରତି ଯେଉଁ ଭକ୍ତି କରୁଛନ୍ତି ଅହେତୁକି କୌଣସି ହେତୁ ନାହିଁ। ଆମେ ଆମର ଭୌତିକ ଜଗତରେ ଯାହା ସବୁ ଦେଖିବା କେଉଁ ସବୁଥିରେ କିଛି ଗୋଟେ କାରଣ ଅଛି, ଏଇଥିପାଇଁ ସେ ଆସୁ ଏଇଟା କାରଣ ଏଇ କାରଣ ପାଇଁ ଏ କାର୍ଯ୍ୟଟି ହେଉଛି, କିନ୍ତୁ ଭଗବାନ ପ୍ରତି ଯେଉଁମାନେ ଭକ୍ତି କରୁଛନ୍ତି ତାର କୌଣସି କାରଣ ନଥାଇକି ମଧ୍ୟ ଜଣେ ଭକ୍ତି କରିପାରିବ। କୁର୍ବନ୍ତି ଅହେତୁକି ଇତମ ଭୂତ ଗୁଣ ହରି, ହରି ହରି ଶବ୍ଦର ମଧ୍ୟ ଅନେକ ଅର୍ଥ ରହିଛି, ମୁଖ୍ୟ ଦୁଇଟି ଅର୍ଥ ବୋଲି କୁହାଯାଉଛି, ଚୈତନ୍ୟ ମନା କରାଯାଇଛି। ହରି ଶବ୍ଦର ଅର୍ଥ ହେଉଛି କ'ଣ ନା, ସେ ସମସ୍ତ ହରଣ କରନ୍ତି, ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳ ହରଣ କରନ୍ତି, ପୁଣି ପ୍ରେମ ଦିଆ ହରେ ମନ, ପ୍ରେମ ଦେଇକିରି ମନକୁ ହରଣ କରନ୍ତି। ବ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋ
గోపాంగనానాం తదుకూల చౌరం అనేక జన్మార్జిత పాప చౌరం అనేక జన్మార్జిత పాప చౌరం చౌరాగ్రగణ్యం పురుషం నమామి
ଭଳାଚାର୍ଯ୍ୟ ଭଗବାନଙ୍କୁ ଚୌରା ପ୍ରତ୍ୟେକ ଶ୍ରେଷ୍ଠ ଚୌର ସବୁଥିରେ ଭଗବାନ ଶ୍ରେଷ୍ଠ ଏମିତି କିଛି କିଛି ନାହିଁ ଯେଉଁଥିରେ ଭଗବାନ ଟପି ପାରିବେ ନାହିଁ, ଭଗବାନ କେହି ଟପି ପାରିବେ, ସେଥିରେ ଭଗବାନ ହେଉଛନ୍ତି, ଭଗବାନଙ୍କ ସହିତ କେହି ସମାନ ହେଇପାରିବେନି କି ତାଙ୍କଠୁ କିଏ ଅଧିକ ହେଇପାରିବେ। ଆମେ କହିବା ଆମେ ଠକିବା ଭିତରେ ଆମେ ଅଧିକା ଠକି ଦେଇପାରିବୁ, ଭଗବାନ ଠକି ଦେଇପାରିବା, କିନ୍ତୁ ଭଗବାନ କେହି ଠକି ପାରିବେନି। ଭଗବତ ଭଗବାନ କହୁଛନ୍ତି ଦୂତ ଛଡ଼େ ତା ମସିନ ଛଡ଼ନାକାର ଭିତରେ ମୁଁ ହେଉଛି ଦୂତ, ଯେତେ ଛଳନାକାର ନିମନ୍ତେ ନା କାହିଁକି ତାଙ୍କୁ ଭଗବାନ ଛଳନାରେ ତାଙ୍କୁ ଛଳନ କରିଦେବେ, ଏମିତି କେହି ନାହିଁ ଯେ ଭଗବାନ ଛଳନାରେ ବଳିଯିବେ। ଯାହା ହଉ ଭଗବାନ ହରି ଅର୍ଥ ହେଉଛି ଭଗବାନ ସବୁ କିଛି ହରଣ ଅମଙ୍ଗଳ ହରଣ କରନ୍ତି ଏବଂ ପ୍ରେମ ଦେଇକରି ମନକୁ ମଧ୍ୟ ହରଣ କରନ୍ତି ଭଗବାନ, ତେଣୁ ଏହିଭଳି ଭାବରେ ସମସ୍ତେ ଭଗବାନ ପ୍ରତି ଆକର୍ଷିତ ହେଇ ଆସନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସୁଖଦେବ ଗୋସ୍ୱାମୀ ମଧ୍ୟ ଭଗବାନ ପ୍ରତି ଆକର୍ଷିତ ହେଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି, ସମସ୍ତେ ଭଗବାନ ପ୍ରତି ଆକର୍ଷିତ ହେଉଛି। ତେଣୁ ଏଇ ଯେଉଁ ଶୋକ ଯେଉଁ ରହିଛନ୍ତି, ଏଇ ଶୋକ ଯେଉଁ ରହିଛି ଏଇ ଶୋକ ମଧ୍ୟ ବିସ୍ତାର କଲେ ଅନେକ ପ୍ରକାର ଅର୍ଥ ଆସିବ, କିନ୍ତୁ ଆମର ସୁତ ଗୋସ୍ୱାମୀ ପ୍ରଥମେ ସେ କଥା କହୁଛନ୍ତି ସୌନକ ଆଦି ଋଷିମାନଙ୍କୁ ନୈମିଶାରଣ୍ୟରେ, ଯେ ଯେମିତି ଗୋଟେ ପକ୍ଷୀ, ପକ୍ଷୀର ଯାହାର ଯେଉଁ ଆମେ ଦେଖିବା ଛୋଟ 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 ମାନେ କ'ଣ ଏଇ ଯେଉଁ ବୁଡ଼ୁଛନ୍ତି ସବୁ ଛୋଟ ଛୋଟ ପକ୍ଷୀ ଗୁଡ଼ା ଏଗୁଡ଼ ଏଇ ପାଖାପାଖି ଉଡ଼ୁଛନ୍ତି, ଆଉ ଟିକିଏ ଅଧିକ ବଡ଼ ବଡ଼ ପକ୍ଷୀମାନେ ସେମାନେ ଆଉ ଟିକିଏ ଉଚ୍ଚରେ ଉଡ଼ୁଛନ୍ତି, ହଁ ଶାଗୁଣା ଯେଉଁ ବହୁତ ଉଚ୍ଚରେ ଉଡ଼ୁଛି, ତେଣୁ ଯାହାର ଯେତେ ଶକ୍ତି ରହିଛି ସେ ସେଇ ଅନୁସାରେ ଅସୀମ ଆକାଶ ରହିଛି, ଯାହାର ଯେତେ ଶକ୍ତି ରହିଛି ସେ ସେଇ ଅନୁସାରେ ଭଗବାନଙ୍କର ଗୁଣ ରୂପ ଲୀଳା ଇତ୍ୟାଦି ସବୁ ଆସ୍ୱାଦନ କରିପାରିବ। ତେଣୁ ଆମର ମଧ୍ୟ ବହୁତ ଲିମିଟେଡ଼ ଶକ୍ତି, କ୍ଷୁଦ୍ର ଶକ୍ତି, ତେଣୁ ଆମେ ଆମ ସମୟ ମଧ୍ୟ ସୀମିତ ରହିଛି, ଆମେ ସେଇ ସମୟ ଭିତରେ କିଛି ଆଲୋଚନା କରିବା, ବିଶେଷ ଭାବରେ ଅଦ୍ୱୈତାଚାର୍ଯ୍ୟ ବିଷୟରେ ମଧ୍ୟ କିଛି କହିବା। ଆମର ପ୍ରସାଦ ଯେତେବେଳେ ଆସିବ ମହାପ୍ରସାଦ ସେତେବେଳେ ଆମେ ଅଦ୍ୱୈତ ତେଣୁ ଏଇଭଳି ଭାବରେ ଯେଉଁ ପରମ୍ପରାରେ ଆସୁଛି, ଯେଉଁମାନେ ଆମେ ଗୋଟେ ଗୋଟେ ଉଦାହରଣ ଦେବା ପରମ୍ପରା ମାନେ କେମିତି ଭାବରେ ପରମ୍ପରା ହେଉଛି, ଦେଖନ୍ତୁ ଚୈତନ୍ୟ ମହାପ୍ରଭୁ ଆସିଥିଲେ 500 ବର୍ଷ ତଳେ, କଳିଯୁଗର 5000 ପାଖାପାଖି 5000 ବର୍ଷ ପରେ ମହାପ୍ରଭୁ ଯେଉଁ ଆସିଥିଲେ, ଚୈତନ୍ୟ ମହାପ୍ରଭୁ ଆସିଥିଲେ 1486 ମସିହାରେ ଆସିଥିଲେ, ତେଣୁ ସିଏ ଅଦ୍ୱୈତାଚାର୍ଯ୍ୟ ଆମେ ଅଦ୍ୱୈତାଚାର୍ଯ୍ୟ ମଧ୍ୟ ଆଲୋଚନା ହେଇଯାଉଛି, ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଆଜିର ଦିବସରେ ଆବିର୍ଭାବ ହେଇଥିଲେ, ଯେତେବେଳେ ସିଏ ଦେଖିଲେ 500 ବର୍ଷ ତଳେ ଅବସ୍ଥା କିଭଳି ଭାବରେ ରହିଛି, ମାନେ ସମସ୍ତେ ବର୍ତ୍ତମାନ ମଧ୍ୟ ଆମେ ଦେଖିବା ଗାଁ ଗହଳକୁ ଯିବା, ସବୁ ବିଭିନ୍ନ ପ୍ରକାର ଅନୁଷ୍ଠାନ ସବୁ ରହିଛି, ଧାର୍ମିକ ଅନୁଷ୍ଠାନ ରହିଛି, ହଁ କେତେ ପ୍ରକାର ଆମ ଅନ୍ୟମାନଙ୍କ କଥା କ'ଣ କହିବା, ମହାପ୍ରଭୁଙ୍କ ଧାରାରେ ମଧ୍ୟ ବହୁତ ପ୍ରକାର ଅପସମ୍ପ୍ରଦାୟ ହେଇଯାଇଛି, ଚୈତନ୍ୟ ଚୈତନ୍ୟ ମଧ୍ୟରେ 13 ଅପସମ୍ପ୍ରଦାୟ ବିଷୟ ବର୍ଣ୍ଣନା କରାଯାଇଛି, ଆଉଲୁ ବାଉଲୁ କର୍ତ୍ତା ଭଜା ଯୋଡ଼ା ଗୌରାଙ୍ଗ ନାଗରୀ ଏଭଳି ଭାବରେ 13 ଅପସମ୍ପ୍ରଦାୟ ବିଷୟ ବର୍ଣ୍ଣନା କରାଯାଇଛି। ଆମର ରବୀନ୍ଦ୍ରନାଥ ଟାଗୋର ଯାହାଙ୍କୁ ନୋବେଲ ପ୍ରାଇଜ୍ ମିଳିଥିଲା, ସାହିତ୍ୟରେ ନୋବେଲ ପ୍ରାଇଜ୍ ମିଳିଥିଲା, କେଉଁଥିପାଇଁ ମିଳିଥିଲା, ଗୀତାଞ୍ଜଳି, ପ୍ରଭୁପାଦ ମହାରାଜ ସେ ଗୀତାଞ୍ଜଳି କେଉଁଠି ଲେଖିଛନ୍ତି, ନେଇ ବାହୁଲ ସମ୍ପ୍ରଦାୟରୁ, ବାହୁଲ ସମ୍ପ୍ରଦାୟର ଜଣେ ତାଙ୍କର ଗୁରୁ ଥିଲେ, ତାଙ୍କଠୁ ଶୁଣିକିରି ସେ ସଙ୍ଗୀତ ରଚନା କରିକିରି ନୋବେଲ ପ୍ରାଇଜ୍ ପାଇଛନ୍ତି। ତେଣୁ ଏଇ ଯେଉଁ ଆମେ ଗୋଟିଏ ଉଦାହରଣ ଦେବା, ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଆସିଲେ 24 ବର୍ଷ କାଳ ରହିଲେ ପୁରୀ ଧାମରେ ରହିଲେ, 24 ବର୍ଷ କାଳ ଯେଉଁ ତାଙ୍କର ସନ୍ନ୍ୟାସ ଲୀଳା ସବୁ କରିଛନ୍ତି, ତାଦେହରୁ 18 ବର୍ଷ କାଳ ପୁରୀ ଧାମରେ ରହିଛନ୍ତି, ଆଉ 6 ବର୍ଷ ବିଭିନ୍ନ ଉତ୍ତରକୁ ଦକ୍ଷିଣକୁ ସବୁ ଯାଇଛନ୍ତି, ଏବଂ 18 ବର୍ଷରୁ 12 ବର୍ଷ ଏକା ଆଉ କୌଣସି କୁଆଡ଼େ ନ ଯାଇକି ଗୋଟିଏ ଜାଗାରେ ସ୍ଥାନ ହେଇକି ରହିଛି, ଗମ୍ଭୀରା ଯାହାକୁ କୁହାଯାଉଛି, କି ମଠ, ରାଧାକାନ୍ଦ ମଠ ଗମ୍ଭୀରାରେ ମହାପ୍ରଭୁ ବର୍ତ୍ତମାନ ମଧ୍ୟ ଆପଣ ଗଲେ ଦେଖିଲେ ଭଗବାନଙ୍କର ଯେଉଁ କମଣ୍ଡଳୀ ତାଙ୍କର କ'ଣ ପାଦୁକା ସେସବୁ ରହିଛନ୍ତି ସେଠି, ତେଣୁ ସେଠି ସିଏ ରହିକିରି ଏଇ ମହାମନ୍ତ୍ର ପ୍ରଦାନ କଲେ ଆମକୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। କିନ୍ତୁ ବର୍ତ୍ତମାନ କ'ଣ ହେଇଛି ଆପଣ ଗାଁ ଦେଖିଲେ, ସେଠି ଶ୍ରୀ ରାଧାକାନ୍ଦ ମଠରେ ସେଠି ଅଲଗା କୀର୍ତ୍ତନ ହେଉଛି, ଯେ ଏମିତିକି ନାମାଚାର୍ଯ୍ୟ ହରିଦାସ ଠାକୁର ଯିଏକି ଦିନକୁ 3 ଲକ୍ଷ ନାମ ଗ୍ରହଣ କରୁଥିଲେ, 24 ଘଣ୍ଟା ସେ ଭଗବାନଙ୍କ ନାମ ଦେଉଥିଲେ, ସେଥିପାଇଁ ନାମାଚାର୍ଯ୍ୟ ଯିଏକି ଜବନପୁରରେ ଜନ୍ମ ହେଲେ ମଧ୍ୟ ମହାପ୍ରଭୁଙ୍କ ନାମାଚାର୍ଯ୍ୟ ପଦରେ ଭୂଷିତ କଲେ। ଏବଂ ଆପଣ ଦେଖିବେ ହରିଦାସ ଠାକୁର ସମାଧି ସେଠି ଅଛି, ଆମର ମଧ୍ୟ ତା ସାମ୍ନାରେ ଇସ୍କନର ଭକ୍ତିନାଥ ଠାକୁରଙ୍କର ଭଜନ କୁଟୀର ଅଛି। ଆପଣ ଯିବେ ହରିଦାସ ଠାକୁର ଦେଖିବେ ସେଠି ମଧ୍ୟ ଚାଳିଶ ତାଙ୍କର ଚବିଶ ଘଣ୍ଟା କୀର୍ତ୍ତନ ହେଉଛି, ନାମ କୀର୍ତ୍ତନ କରୁଛନ୍ତି, କିନ୍ତୁ ଏ ନାମ କୀର୍ତ୍ତନ ହେଉନି, ଅଲଗା ନାମ କୀର୍ତ୍ତନ ଛାଡ଼ି। ତେଣୁ ଏଇଭଳି ଭାବରେ ଆମର କହିବା କଥା ଯେ ଏଇଭଳି ଭାବରେ କୁଳ ମାନେ ଏଇ ଯେଉଁ ପରମ୍ପରା ରାଶି ପରମ୍ପରାଟି ନଷ୍ଟ ହୋଇଯାଉଛି। ତେଣୁ ଯେତେବେଳେ ପାଞ୍ଚଶହ ବର୍ଷ ତଳେ ଦତ୍ତାଚାର୍ଯ୍ୟ ଆସି ଦେଖିଲେ, ଧର୍ମ କହିଲେ ଲୋକମାନେ ଧର୍ମ ଅର୍ଥ କାମ ମୁଖ୍ୟ ଏଇ କଥା ଜାଣୁଥିଲେ ଯେ ଭଗବାନ ଯେ ପରମପୁରୁଷ ଭଗବାନ କୃଷ୍ଣ ତାଙ୍କର ଆରାଧନା କରିବା ହିଁ ପ୍ରକୃତ ଧର୍ମ, ସେ କଥା ଲୋକମାନେ ଜାଣିନଥିଲେ। ତେଣୁ ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ଦେଖିଲେ ଯେ ଏଇସବୁ ଦେଖିକି ତାଙ୍କ ମନଟା ଭାରି ଦୁଃଖ ହେଲା, କିନ୍ତୁ ସେ ଭଗବାନଙ୍କର ଅଂଶ, ଭଗବାନ ଆସିଛନ୍ତି ପଞ୍ଚତତ୍ଵାତ୍ମକ କୃଷ୍ଣ ଭକ୍ତ ରୂପ ସ୍ୱରୂପକମ୍ ଭକ୍ତାବତାରଂ ଭକ୍ତାଖ୍ୟମ୍ ନମାମି ଭକ୍ତ ଶକ୍ତିକମ୍। ତେଣୁ ସେ ପଞ୍ଚତତ୍ଵ ଯେଉଁ ଆସିଛନ୍ତି ଅଦ୍ୱୈତାଚାର୍ଯ୍ୟ, ସେ ପଞ୍ଚତତ୍ଵ ଜଣେ ତତ୍ଵ ଅଦ୍ୱୈତ ତତ୍ତ୍ୱ ଚୈତନ୍ୟ ଦୁଇଟି ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କ ତତ୍ତ୍ୱ ନିରୂପଣ କରାଯାଇଛି, ଚଉଦଟି ଶ୍ଳୋକରେ ମଙ୍ଗଳାଚରଣ କରାଯାଇଛି, ଛଅଟି ଶ୍ଳୋକରେ ଚୈତନ୍ୟ ମହାପ୍ରଭୁଙ୍କ ତତ୍ତ୍ୱ ନିରୂପଣ କରାଯାଇଛି, ପାଞ୍ଚଟି ଶ୍ଳୋକରେ ନିତ୍ୟାନନ୍ଦ ପ୍ରଭୁଙ୍କର ତତ୍ତ୍ୱ ନିରୂପଣ କରାଯାଇଛି, ଦୁଇଟି ଶ୍ଳୋକରେ ଅଦ୍ୱୈତାଚାର୍ଯ୍ୟଙ୍କର ଏବଂ ଗୋଟିଏ ଶ୍ଳୋକରେ ପଞ୍ଚତତ୍ତ୍ୱର ତତ୍ତ୍ୱ ନିର୍ମାଣ ମାନେ ବର୍ଣ୍ଣନା କରାଯାଇଛି। ତେଣୁ ଅଦ୍ୱୈତାଚାର୍ଯ୍ୟ ଦେଖିଲେ ପ୍ରକୃତ ଲୋକମାନେ ପ୍ରକୃତ ଧର୍ମ କ'ଣ ଜାଣିନାହାନ୍ତି, ବିଭିନ୍ନ ଦେବାଦେବୀ ଇତ୍ୟାଦି ବର୍ତ୍ତମାନ ମଧ୍ୟ ଯଦି ଭଗବାନ କହିବା କେତେ ଜଣ ଜାଣିବେ ଭଗବାନ କିଏ, ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବକାର କାରଣ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଏତେ ଚାନ୍ସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ବିଭିନ୍ନ ଅବତାର ସବୁ ଅଛନ୍ତି ଭଗବାନଙ୍କର, ବିଭିନ୍ନ ଅଂଶ ଅଂଶର ଅଂଶ କଳା ବି କୁହାଯାଉଛି, ଅନେକ ଭାଗବତରେ ଚବିଶଟି ଅବତାର ବିଷୟ ବର୍ଣ୍ଣନା କରାଯାଇଛି, ଏବଂ ସୁତଦୋସ୍ୱାମୀ କୃଷ୍ଣଙ୍କୁ ମଧ୍ୟ ଗୋଟେ ଅବତାରରେ ଗ୍ରହଣ କରିଛନ୍ତି। ତେଣୁକରି ସେ କହିଲେ ଆରେ କୃଷ୍ଣଙ୍କୁ ମଧ୍ୟ ଅବତାର ନେଇକି ଲୋକମାନେ ଜାଣିପାରିବେନି, କୃଷ୍ଣ ଆଉ ଅନ୍ୟମାନଙ୍କ ଭିତରେ ତଫାତ୍ କ'ଣ, ଆପଣ ଯିବେ ହରିଦ୍ୱାର ଦେଖିବେ ସବୁ ବିଭିନ୍ନ ସବୁ ମନ୍ଦିର ସବୁ ରହିଛି, ତା ଦେହରେ ସବୁ ଦେବାଦେବୀମାନଙ୍କୁ ରଖାହେଇଛି, କୃଷ୍ଣଙ୍କୁ ମଧ୍ୟ ସେଇଭଳିଆ ରଖାହେଇଛି। କୃଷ୍ଣ ଯେ ଜଣେ ଭଗବାନ ଆଉ ସମସ୍ତେ ତାଙ୍କର ଏକଲା ଈଶ୍ୱର କୃଷ୍ଣ ଆର ସବୁ ନୃତ୍ୟ, ଯାହାର ଯେଛେ ନାଚାଏ ସେ ତେଛି କରେ ନୃତ୍ୟ, ଭଗବାନ ହେଉଛନ୍ତି କୃଷ୍ଣ ଆଉ ସମସ୍ତେ ହେଉଛନ୍ତି ତାଙ୍କର ନୃତ୍ୟ, ଏକଥା ଆମେ ସେଠି ଗଲେ ଜାଣିପାରିବାନି। ଯେମିତି ଦୁର୍ଗା ରହିଛନ୍ତି, ଗଣେଶ ରହିଛନ୍ତି, ଶିବ ରହିଛନ୍ତି, ବ୍ରହ୍ମା ରହିଛନ୍ତି, ସେମିତି କୃଷ୍ଣ ମଧ୍ୟ ରହିଛନ୍ତି। ତେଣୁ ଲୋକମାନଙ୍କର ଭଗବାନଙ୍କ ବିଷୟରେ ବର୍ତ୍ତମାନ ତ ଏଇଭଳି ଭାବରେ ଅଛି, ପାଞ୍ଚଶହ ବର୍ଷ ତଳର ଅବସ୍ଥା କ'ଣ ହେଇଛି ଆପଣ ହିସାବ କରନ୍ତୁ। ତେଣୁ ଅଦ୍ୱୈତାଚାର୍ଯ୍ୟ ଦେଖିଲେ ଯେ ପ୍ରକୃତରେ ଧର୍ମ କ'ଣ ଲୋକମାନେ ଜାଣୁନାହାନ୍ତି, ତେଣୁ ତାଙ୍କ ମନଟା ବହୁତ ଦୁଃଖ ହେଇଛି, କେମିତି ଲୋକମାନଙ୍କୁ ଉଦ୍ଧାର କରାଯିବ ସେଥିରେ ଚିନ୍ତା କରୁଛନ୍ତି। ତେଣୁ ସେ କ'ଣ କଲେ, ଶାସ୍ତ୍ରୀୟ ଉଦ୍ଧାର କରି ଦେଖିଲେ ଯେ ଭଗବାନ କେମିତି ଆସିବେ ନା, ଯଦି ଶାଳଗ୍ରାମରେ ଯଦି କିଛି ତୁଳସୀ ଜଳ ଏବଂ ଗଙ୍ଗା ଜଳ ଟିକେ ଦେଇକି ମଧ୍ୟ ଭଗବାନ ବୁଝିଲେ ମଧ୍ୟ ଭଗବାନ ଆବିର୍ଭାବ ହେଇଯିବେ, ଏଭଳି ଭାବରେ ଶାସ୍ତ୍ରର ଗୋଟେ ଶ୍ଳୋକ ଉଦ୍ଧାର କରିଥିଲେ। ତ ସେ ସବୁବେଳେ ଭଗବାନଙ୍କର ଭଗବାନଙ୍କୁ ଡାକୁଥିଲେ, ଆମର ଚୈତ୍ର ମହାପ୍ରଭୁ କହୁଛନ୍ତି ମୁଁ ଗର୍ଭଦୋଷାଇ ଜଳରେ କ୍ଷୀରୋଦୋଷାଇ ଜଳରେ ଶୟନ କରିଥିଲି, କିନ୍ତୁ ନାଡ଼ାର ଓଙ୍କାରରେ ମୁଁ ଆସିଲି, ନାଡ଼ା କହିଲେ ଅଦ୍ୱୈତାଚାର୍ଯ୍ୟ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଅଦ୍ୱୈତାଚାର୍ଯ୍ୟ ପ୍ରଭୁଙ୍କର ଆବିର୍ଭାବ, ତାପରେ ତେଇଶ ତାରିଖରେ ଆସିବେ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ, ତାପରେ ମହାପ୍ରଭୁ ଆସିବେ ମାର୍ଚ୍ଚ ସତେଇଶ ମହାପ୍ରଭୁ ଆସିବେ, ଫେବୃଆରୀ ତେଇଶ ହେଉଛି ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ, ଆଜି ହେଉଛି ଅଦ୍ୱୈତାଚାର୍ଯ୍ୟ ଆବିର୍ଭାବ। ତେଣୁ ଇଏ ଆମେ ଗୋଟିଏ ପରେ ଗୋଟିଏ ଜଣଙ୍କ ମାନେ ଯିବା ଭିତରକୁ ଯିବା, ଫାଷ୍ଟ ଗେଟ୍ ହେଉଛି ଅଦ୍ୱୈତାଚାର୍ଯ୍ୟ, ଅଦ୍ୱୈତାଚାର୍ଯ୍ୟ ଅନୁମତି ଦେଲ ଭିତରକୁ ଯା, ତାପରେ ଗୁରୁଦେବ ଆସିଲେ ଭିତରକୁ ଛାଡ଼ିଲେ, ତାପରେ ନିତ୍ୟାନନ୍ଦ ପ୍ରଭୁ ଭିତରକୁ ଛାଡ଼ିଲେ, ତାପରେ ମହାପ୍ରଭୁଙ୍କର ଦର୍ଶନ ମିଳିବ ମହାପ୍ରଭୁ। ଆମେ ଦେଖିବା ଭଗବାନଙ୍କର ମଧ୍ୟ, ଭଗବାନ କୃଷ୍ଣ ଯେତେବେଳେ ଆସୁଛନ୍ତି, ବଳରାମ ତାଙ୍କର ମାତାଙ୍କର ଗର୍ଭରେ ଶଯ୍ୟା ସ୍ଥାପନ କରୁଛନ୍ତି, ଦେବକିଆ ଜଠରେ ଗର୍ଭ ସେ ସାକ୍ଷମ ଧାମ ମାମ ବୋଲି କୁହାଯାଉଛି, ଦେବକୀଙ୍କର ଜଠରେ ଗର୍ଭରେ ମୋର ଧାମ ଯିଏ ଶେଷ ଅନନ୍ତଦେବ ରହିଛନ୍ତି, ତାଙ୍କୁ ଆକର୍ଷଣ କରିକିରି ନେଇକିରି ରୋହିଣୀଙ୍କ ଗର୍ଭରେ ସ୍ଥାନାନ୍ତରିତ କର ବୋଲି ଭଗବାନ କହିବେ, ଭଗବତ ସଂସ୍କୃତରେ ଆସିବେ। ତେଣୁ ଭଗବାନ ପ୍ରାପ୍ତ ହେବା ପାଇଁ ହେଲେ ଆମେ ଡାଇରେକ୍ଟ ସିଧାସଳଖ ଭଗବାନ ପ୍ରାପ୍ତ ହୋଇପାରିବା ନାହିଁ, ତାଙ୍କର ସେଥିପାଇଁ ମହାପ୍ରଭୁ କହିଲେ ନା କ'ଣ, ମୁଁ ନା ବ୍ରାହ୍ମଣ ନୁହଁ, କି କ୍ଷତ୍ରିୟ ନୁହଁ, ବୈଶ୍ୟ ନୁହଁ, କି ଶୂଦ୍ର ନୁହଁ, କି ମୁଁ ବ୍ରହ୍ମଚାରୀ ନୁହଁ, କି గృహస్థం నో కి బాణప్రస్థం నో కి సన్యాసనో మోజీ కింతు పద్యం నిఖిల పరమానంద పున్నాం గాధే గోపీ భర్తుర్ పదకమలే దాస 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 ଆମେ ସିଧାସଳଖ ଭଗବାନଙ୍କୁ ଆମର ମା ମହାରାଜ କହୁଥିଲେ ଯେ କାହିଁକି ଭଗବାନଙ୍କୁ ଯେଉଁ ପ୍ରଣାମ ଜଣାଇବା ସିଧାସଳଖ ଲମ୍ବା ହେଇକି ତାଙ୍କୁ ମୁହଁ କରିକି ପ୍ରଣାମ ଜଣାଇବାନି, ଆମେ ସିଧାସଳଖ ଭଗବାନଙ୍କର ଦାସ ହେଇପାରିବାନି, ଆମେ ବାମ ପଟେ ରଖି ଆମେ ଇଏ କରୁଛେ ଭଗବାନ ଭଗବାନଙ୍କୁ ଆମେ ସିଧାସଳଖ ତାଙ୍କ ଯାଇପାରିବାନି, ଭଗବାନ ଭଗବାନଙ୍କ ଭଗବାନ ଭକ୍ତଙ୍କ ଥ୍ରୁରେ ଯିବା। ତେଣୁ ଅଦ୍ୱୈତାଚାର୍ଯ୍ୟ ମହାପ୍ରଭୁଙ୍କୁ ଆହ୍ୱାନ କଲେ, ମହାପ୍ରଭୁ ସେଥିରେ ଆସି ପହଞ୍ଚିଲେ। ଆମର ଯେଉଁ ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ମହାପ୍ରଭୁ ଆସି, ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କର ବହୁତ ଲୀଳା ରହିଛି, ଆମେ ବି ସେଥିପାଇଁ ପ୍ରିପେୟାର ହେଇନେ। ଯାହା ହଉ, ଟିକିଏ ଆଲୋଚନା କରିବା ଅଦ୍ୱୈତାଚାର୍ଯ୍ୟଙ୍କର, ଯେ ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ତାଙ୍କର, ସେ ହେଉଛନ୍ତି ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ। ଅଦ୍ୱୈତାଚାର୍ଯ୍ୟ ଶାନ୍ତିପୁର, ତାଙ୍କର ଜନ୍ମସ୍ଥାନ ହେଉଛି ଶାନ୍ତିପୁର। ଅଦ୍ୱୈତାଚାର୍ଯ୍ୟ ହେଉଛନ୍ତି ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ, ଏବଂ ଈଶ୍ୱରପୁରୀ ମଧ୍ୟ ମାଧବେନ୍ଦ୍ର ପୁରୀଙ୍କର ଶିଷ୍ୟ। ତେଣୁ ଈଶ୍ୱରପୁରୀଙ୍କର ଶିଷ୍ୟ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ, ଈଶ୍ୱରପୁରୀଙ୍କ ଶିଷ୍ୟ। ତେଣୁ ଇଏ ଅଦ୍ୱୈତାଚାର୍ଯ୍ୟ ତାଙ୍କର ଗୁରୁଭାଇ ହେବେ। ଆମର ଯେମିତି ଗୁରୁଦେବ ଅଛନ୍ତି, ତାଙ୍କର ଯେଉଁମାନେ ତାଙ୍କର ଗୁରୁଙ୍କର ଯିଏ ଶିଷ୍ୟ, ସେ ତାଙ୍କର ଗୁରୁଭାଇ ହିସାବ ହେବେ। ତେଣୁ ସିଏ ଆମର ଗୁରୁଭାଇ, ତାଙ୍କର ଗୁରୁଭାଇ ମାନେ ଆମର ଗୁରୁଭାଇ ସିଏ। ତେଣୁ ଅଦ୍ୱୈତାଚାର୍ଯ୍ୟଙ୍କୁ ସବୁବେଳେ ମହାପ୍ରଭୁ ସମ୍ମାନ ପ୍ରଦର୍ଶନ କରୁଥିଲେ, କିନ୍ତୁ ଅଦ୍ୱୈତାଚାର୍ଯ୍ୟ ସେଥିପାଇଁ ଭାରି ମନ ଦୁଃଖ କରୁଛି, ମୁଁ କେମିତି ମହାପ୍ରଭୁଙ୍କଠାରୁ କେମିତି ତାଙ୍କର ଦଣ୍ଡ ପ୍ରାପ୍ତ ହେଇପାରନ୍ତି, କେମିତି ସିଏ ମୋତେ ଶାସନ କରନ୍ତେ, ମୁଁ ତାଙ୍କର କେମିତି ଶିଷ୍ୟ ହେବି, ଏଇଭଳିଆ ତାଙ୍କର ଯେଉଁ ଭଗବାନଙ୍କର ଯେଉଁମାନେ ଭକ୍ତ ସେମାନେ ସବୁବେଳେ ଭଗବାନଙ୍କର ସେବା କରିବା ପାଇଁ ବ୍ୟସ୍ତ। ସେମାନେ ଯେମିତି ନନ୍ଦ ମହାରାଜ ଭଗବାନ ପିତା ହେଇ ରହିଛନ୍ତି, କିନ୍ତୁ ଭଗବାନଙ୍କୁ ସବୁବେଳେ ସେବା କରୁଛନ୍ତି, ବିଭିନ୍ନ ପ୍ରକାର ସେବା କରୁଛନ୍ତି, ଯଶୋଦା ମା ଭଗବାନଙ୍କୁ କେତେ ପ୍ରକାର ସେବା କରୁଛନ୍ତି। ତେଣୁ ସମସ୍ତେ ଭଗବାନଙ୍କୁ ସେବା କରୁଛନ୍ତି। ତେଣୁ ଏମାନେ ବଳରାମ ମହାଶୟ, ଆମର କି କଥା ସ୍ୱୟଂ ବଳରାମ ମହାଶୟ ସେ ଦଶ ରୂପରେ ଭଗବାନଙ୍କ ସେବା କରୁଛନ୍ତି। ବଳରାମ ଛତ୍ର ପାଦୁକା ସିଂହାସନ ଏଇ ବିଭିନ୍ନ ପ୍ରକାର ଯଜ୍ଞ ପବିତ ଏମିତି ବିଭିନ୍ନ ପ୍ରକାର ଭଗବାନଙ୍କର ସେବା ସବୁ କରୁଛନ୍ତି। ଆବାସ ସେବା କରୁଛନ୍ତି। ସେ ଅଦ୍ୱୈତାଚାର୍ଯ୍ୟ ସେମିତି କହିଲେ, ମୋତେ ତ ସବୁବେଳେ ଚୈତନ୍ୟ ମହାପ୍ରଭୁ ସେ ସବୁ ସମ୍ମାନ କରୁଛନ୍ତି, ଆଉ ମୁଁ କେବେ ତାଙ୍କଠୁ ଦଣ୍ଡ ପ୍ରାପ୍ତ। ତେଣୁ ସେ କ'ଣ କଲେ ଜାଣିଶୁଣିକିରି, ଗୋଟେ ଥର ସେ ଭଗବତ ଗୀତାର ଯୋଗ ବାଶିଷ୍ଟ ଗୋଟେ ରହିଛି, ଯେଉଁଟା ପ୍ରକୃତ ଅର୍ଥ ନୁହଁ। ଭଗବତ ଗୀତାର ପ୍ରକୃତ ଅର୍ଥ ଆମେ ସମସ୍ତେ ଜାଣିପାରିବାନି। ଭଗବତ ଗୀତାର ଭଗବାନ କହିଲେ ନା, ଯେ କଶ୍ଚିନ୍ ମାନ ବ୍ୟତୀତ ତତ୍ତ୍ୱ, ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଏଇ ଯେଉଁ ଭଗବତ ଗୀତାର ଯେ ଭକ୍ତି ହେଉଛି ଇଏ ଅଠଟି ଅଧ୍ୟାୟ ଯେଉଁ ରହିଛନ୍ତି ଭଗବତ ଗୀତାରେ, ମଝି ଯେଉଁ ଅଧ୍ୟାୟ ହେଉଛି 7-12, ଏଇ 6 ଅଧ୍ୟାୟରେ ଭକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଭକ୍ତି ଯେ ହେଉଛି ଭଗବତ ଗୀତାର ପ୍ରକୃତ ଭକ୍ତିକୁ ସ୍ଥାପନ କରାଯାଇଛି, ସେଇଟା ସେମାନେ ଜାଣୁନାହାନ୍ତି। ଭଗବତ ଗୀତାକୁ ପଢ଼ିକିରି କିଏ ମୋତେ କହୁଛନ୍ତି, ଆମର ମହାତ୍ମା ଗାନ୍ଧୀ ଭଗବତ ଗୀତାକୁ ନେଇକି ସେ କହିଲେ ଏଇଟା ଅହିଂସା, ଭଗବତ ଗୀତାର ହିଂସା ମୋତେ କୁହାଯାଇଛି, ଅହିଂସା ମୋତେ କୁହାଯାଇଛି, କିନ୍ତୁ ସେ ଗୀତାକୁ ନେଇକି ଅହିଂସା ପ୍ରଚାର କଲେ। ତେଣୁ ଏଇଭଳି ଭାବରେ ଗୀତାକୁ ନେଇକି ବିଭିନ୍ନ ପ୍ରକାର ଯେଉଁମାନେ ଦାର୍ଶନିକ ଅଛନ୍ତି, ସେ ଗୀତାକୁ ଗ୍ରହଣ କରିକିରି ତାଙ୍କର ଦର୍ଶନକୁ ସେଥିରେ ପୁରେଇ ଦେଉଛନ୍ତି। ତେଣୁ ଗୀତାରେ ଯୋଗ ବାଶିଷ୍ଟ ଗୋଟେ ଭାଷ୍ୟ ରହିଛି, ଯେଉଁଟାକୁ ଭକ୍ତିଟାକୁ ପ୍ରାଧାନ୍ୟ ଦିଆଯାଏ, ଜ୍ଞାନଟାକୁ ପ୍ରାଧାନ୍ୟ ଦିଆଯାଏ। ତେଣୁ ଏଇଭଳି ଭାବରେ ଯେତେବେଳେ ମହାପ୍ରଭୁ ଶୁଣେଇକିରି ଅଦ୍ୱୈତାଚାର୍ଯ୍ୟ ସେଇ ଯୋଗ ବାଶିଷ୍ଟକୁ ପାଠ କରୁଛନ୍ତି, ତେଣୁ ମହାପ୍ରଭୁ ରାଗିକିରି କିଏ ଏସବୁ ଭକ୍ତି ଭଗବତ ଗୀତାର ଏଭଳି ଭାବରେ ଏଠି ଭାଷ୍ୟ କଦର୍ଯ୍ୟ ଭାଷିକିରି ଦେଖିବାକୁ ଅଦ୍ୱୈତାଚାର୍ଯ୍ୟ କହିକି ତାକୁ ଗୋଟେ ଚାପଟାଟେ ଭାଜିଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ଯେତେବେଳେ ଚାପଟାଟେ ପାଇଲେ ବହୁତ ଖୁସି ହେଇକି ଆନନ୍ଦ ନୃତ୍ୟ କରିବାକୁ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ, ଗୁରୁଦେବ ଠାରୁ ବା ଭଗବାନ ଠାରୁ ଜଣେ ଦଣ୍ଡ ପ୍ରାପ୍ତ ହେଉଛନ୍ତି, ମାନେ ସେ କୃପା ଦଣ୍ଡ ହିଁ କୃପା ପ୍ରାପ୍ତ ହେଉଛନ୍ତି। ତେଣୁ ଅଦ୍ୱୈତାଚାର୍ଯ୍ୟ ଥରେ ଅଦ୍ୱୈତାଚାର୍ଯ୍ୟ କହୁଛନ୍ତି, ମହାପ୍ରଭୁ କହୁଛନ୍ତି ଯେ ଅଦ୍ୱୈତାଚାର୍ଯ୍ୟ ସବୁବେଳେ ଭଗବତ ଗୀତା ଅଧ୍ୟୟନ କରନ୍ତି, ଏବଂ ଗୀତା ଅଧ୍ୟୟନ କରି ସମସ୍ତଙ୍କୁ ଶିକ୍ଷା ଦିଅନ୍ତି। ଗୀତା ପ୍ରକୃତ ଗୀତାର ଆମର ଯେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଗୀତା ଭଗବତ ଗୀତା ଆଜ୍ ଇଟ୍ ଇଜ୍, ଭଗବତ ଗୀତା ମୂଳ ରୂପରେ ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବାର୍ଥରେ ସେ କଥା କହୁଛନ୍ତି କି ଅର୍ଜୁନଙ୍କର ସେହି ଶ୍ଳୋକଟି ଉଦ୍ଧାର କରିଛନ୍ତି। ଭଗବତ ଗୀତା 10 ଅଧ୍ୟାୟର 12-13 ଅର୍ଜୁନ ଭଗବାନ କହିଛନ୍ତି যে ভগবান কু জানিবে ভগবান তত্ত্বর জানিবে ভগবদ গীতার নবম অধ্যায়ে ভগবান সমস্ত জ্ঞান দিয়ে দিয়েছে মানে গুহ্য গুহ্যতর গুহ্যতম তিন প্রকার জ্ঞান নবম অধ্যায় ভিতরে সারি দিয়েছেন কিন নবম অধ্যায়ে প্রথমে আপনার দেখবে ভগবান কোথায় ইদম তু তে গুহ্যতম প্রবক্ষ্যামি অনসূয়ে মু তুমি গুহ্যতম জ্ঞান দেছি তা পূর্ব গুহ্য জ্ঞান গুহ্য জ্ঞান অর্থাৎ ব্রহ্ম জ্ঞান গুহ্যতর জ্ঞান হচ্ছে পরমাত্মা সম্বন্ধে জ্ঞান অষ্টম অধ্যায়ে পরমাত্মা সম্বন্ধে জ্ঞান দিয়েছে হ্যাঁ এবং সপ্তম অধ্যায়ে ব্রহ্ম সম্বন্ধে জ্ঞান দিয়েছেন তা পূর্ব মধ্যে দিয়েছেন এবং নবম অধ্যায়ে ভগবান গুহ্যতম জ্ঞান দিয়েছেন গুহ্যতম জ্ঞান কোণ ভগবদ গীতার মন্মনা ভব মদ্ভক্ত মজ্জাদি মাং নমস্কুরু মামেব শেষি যুক্তেগম আত্মানং মৎপরায়ণ এই জ্ঞানটি ভগবদ গীতার নবম অধ্যায়ে অন্তিম শ্লোকরে এই জ্ঞানটি দিয়েছেন তেমন ইয়ে হচ্ছে গুঢ়তম জ্ঞান বলে ভগবান অষ্টম অধ্যায় অষ্টাদশ অধ্যায়ে পঁয়ষট্টি শ্লোকের সেটাকে আউথের কহবে সর্বগুহ্যতম গুহ্য শুণুমে পরমং বচ ইষ্টোসি মে দ্রোহমিতি তত বক্ষ্যামি তেতম তুমি যেহেতু মোর অত্যন্ত বহুত প্রিয় তেমন তোমার হিত পাই মু এটা কৌছি আউথের কৌছি মু তুমি কইসারছি সে কথা সবুঠ গুহ্যতম জ্ঞান সেটা হচ্ছে কোণ না মন্মনা ভব মদ্ভক্ত মজ্জাদি মাং নমস্কুরু মামেব শেষি সত্যন্তে প্রতিজ্ঞানে পিয়সী এটি পুনি প্রতিজ্ঞা করে কৌছেন ইয়ে সত্য কথা এতে কোণী আর ভুল নাই কিছু তেমন এটা অষ্টাদশ অধ্যায়ে কহবে কিন্তু নবম অধ্যায়ে ভগবান সব কিছু জ্ঞান দিয়ে দিয়েছেন তেমন ভগবান স্তুতি করছেন দশম অধ্যায়ে অর্জুন স্তুতি করছেন পরম ব্রহ্ম পরম ধাম পবিত্র পরমং ভগবান পুরুষং সাধুতং দিব্যম আদি দেবং অজম দেবো আস্তাম সর্বে দেবর্ষি নারদস্তথা অশিতো দেবোভ্যাস স্বয়ং চৈব ব্রবীষিত স্বয়ং অন্য মানে খালি বিশ্বনাথ চক্রবর্তী ভাষায় কৌছেন যে ভগবান যেত অর্জুন প্রার্থনা করছেন আপনার হচ্ছেন পরম ব্রহ্ম ব্রহ্ম ভগবান কহিলেন না চৌদ অধ্যায়ে ভগবান কে ব্রহ্মণ হি প্রতিষ্ঠা হন যে ব্রহ্ম কোটু আসছেন না মোহর শরীরের অঙ্গকান্তি হচ্ছে হচ্ছে ব্রহ্ম তেমন অর্জুন মধ্যে ভগবান প্রার্থনা আপনার হচ্ছেন পরম ব্রহ্ম এই ব্রহ্মর আপনার হচ্ছেন মূল পরম ব্রহ্ম শ্রেষ্ঠ ভগবান আপনার ব্রহ্ম আসছেন এবং পরম ধাম আপনার ধাম হচ্ছে সবুঠ শ্রেষ্ঠ ধাম পরম ধাম এবং আপনার হচ্ছেন পবিত্র পরম ভগবান পরম পবিত্র আমার এবং আপনার হচ্ছেন পুরুষ পুরুষ অর্থ হচ্ছে আপনার হচ্ছেন উপভোগকারী শাশ্বত আপনার হচ্ছেন সবুলে উপভোগকারী শাশ্বত এবং আপনার হচ্ছেন দিব্য ভগবান কহিলে না জন্মকর্ম চমে দিব্যম ভগবান জন্মকর্ম হচ্ছে ভৌতিক নুহ এ হচ্ছে দিব্য তেমন অর্জুন মধ্যে উপলব্ধি কলে আপনার হচ্ছেন দিব্যম কম পুরুষম শাশ্বত দিব্যম এবং আপনার হচ্ছেন আদি দেব ভগবান দশম অধ্যায়ে কহিবে সে কথা যে অহম আদি হি দেবানা দেবতা মানকর হচ্ছে মু মূল তেমন আদি দেব অজম বিভুম আপনার হচ্ছেন অজম আপনার অজন্ম আপনার জন্ম না জন্মরহিত এবং আপনার হচ্ছেন বিভু বিভু হচ্ছে আপনার হচ্ছে মহান অনন্ত আপনার হচ্ছে অনন্ত তেমন এ কথা শুনিকি ভগবান ভাবি হয়তো ভাবিপারতি যে তুমি তো মোর মোর মানে সখা তেমন তুমি মতো টিকি বড়াইকি কৌছ কে ভগবান এমনি ভাবিবে বিশ্বনাথ চক্রবর্তী তাকে আসি একথা পরিষ্কার করে দিয়েছে সেইপা অর্জুন একথা কহিলে কোণ না আউস্তা এ আউস্তা ঋষে সর্বে মু যে কৌছি তা নুহ সমস্ত মনুষ মানে কেছেন আউস্তা ঋষে সর্বে কি কি মুখ্য কি কি না দেবর্ষি নারদ নারদ ঋষি কৌশল আপনার সব যথাতরমূল নিশী জনেন তৃপ্যঙ্গিত স্কন্দ ভুজ উপশাখা প্রাণ পাহারাচ্ছতেন্দ্রিয়াণ তথীবা সর্বাহরণ চিত্তে ভাগবত সপ্তর স্কন্দরে নারদ কৌশল যেমি গছর মূলরে পাণি দেলে যথাতরমূল নিশীচন তৃপ্যঙ্গিত স্কন্দ ভুজ উপশাখা গছর মূলরে পাণি দেলে তার স্কন্দ ভুজ উপশাখা শাখা পত্র ফুল ফল সবুকিছি পাণি পাইবে সেইভাবে ভাবে তথিবা সর্বাহরণ পুনে আউ গোটে উদাহরণ দেলে কোণ না যথে প্রাণেন্দ্রিয়াণ মানে আমি যে খাদ্য খাওছে আমি যে উপবাস রয়েছে বলে খাদ্যটার মহত্ব বেশি রয়েছে আমার হ্যাঁ প্রাণ পার আছে যথেন্দ্রিয়াণ প্রাণ আমি যদি খাদ্য খাইবা পাকস্থলকে যাব না পাকস্থলকে গেলে আমার শরীরের সমস্ত অঙ্গ প্রত্যঙ্গ সব খাদ্য তাকে প্রাপ্ত হবে তাঁর যেত নিউট্রিশন প্রাপ্ত হবে তথিবা সর্বাহরণ চুতেজ্য সেইভাবে ভাবে অচ্যুত অচ্যুত অর্থ হচ্ছে কোণ ରଥମ ସେନର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଅଚ୍ୟୁତ ଶବ୍ଦ କାହିଁକି ବ୍ୟବହାର କରାଗଲା? ପ୍ରତି ଶବ୍ଦର ଅର୍ଥ ରହିଛି, ତେଣୁ ଶବ୍ଦ ପ୍ରକୃତରେ ଏଇଟା ଭକ୍ତିର ସ୍ଥାପନ କରାଯାଇଛି। ଅଚ୍ୟୁତ ଶବ୍ଦ ଅର୍ଥ ହେଉଛି ଭଗବାନ ସେଠି କୋଭଳି ଭାବରେ କାର୍ଯ୍ୟ କରୁଛନ୍ତି, ଭଗବାନ ସାରଥି ହିସାବରେ ଡ୍ରାଇଭର ହିସାବରେ ରହିଛନ୍ତି, ରଥର ଡ୍ରାଇଭର ହିସାବରେ ରହିଛନ୍ତି। ତେଣୁ ଅର୍ଜୁନ କହିଛନ୍ତି ମୋତେ ସେଠିକି ନେଇ ଚାଲ, ସେନର ଉଭୟ ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ ଭଗବାନ ନେଇକି ଯାଉଛନ୍ତି। ଅଚ୍ୟୁତ ସେଥିପାଇଁ ଅଚ୍ୟୁତ ଶବ୍ଦ ବ୍ୟବହାର କଲେ, ଆମର ଶାସ୍ତ୍ର ବର୍ଣ୍ଣନା କଲେ ହଳଦୀ ପ୍ରଭୁ କହୁଥିଲେ, ଯେତେବେଳେ ଅର୍ଜୁନ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରୁଛନ୍ତି, ଭଗବାନଙ୍କ ଆଉ ସ୍ତୁତି କରୁଛନ୍ତି କି? ଭଗବାନଙ୍କୁ କହିବା ପାଇଁ ତାଙ୍କ ତର ନାହିଁ, ସିଏ ଯେଉଁ କହୁଛନ୍ତି ବାଁ ପଟୁ ଯାହା ବୋଲେ ବାଁ ଗୋଡ଼ ମାରି ଦେଉଛନ୍ତି ତାଙ୍କର କାନ୍ଧରେ, ସେ ବାଁ ପଟୁ ଚାଲିଲେ, ଡାହାଣ ପଟୁ ଯାହା ଡାହାଣ ଗୋଡ଼ ମାରି ଦେଉଛନ୍ତି, ସେ ଡାହାଣ ପଟୁ ଚାଲିଲେ, ଏଭଳି ଭାବେ ସେଥିରେ ଅଚ୍ୟୁତ ଶବ୍ଦ ବ୍ୟବହାର କରାଗଲା। ଅଚ୍ୟୁତ ହେଉଛି ଭଗବାନ, ତାଙ୍କର କେବଳ ଚ୍ୟୁତ ନାହିଁ, ସବୁ ସ୍ଥିତିରେ ସେ ଭଗବାନ। ଯେତେବେଳେ ରାଜସ୍ୱ ଜାଗାରେ ବର୍ଣ୍ଣନା କରାଯାଇଛି ମହାଭାରତରେ, ଭଗବାନ କି ସେବା ଦିଆଯାଇଥିଲା ଭଗବାନଙ୍କୁ? ସମସ୍ତଙ୍କ ପତ୍ର ଉଠୁ ଗୋଡ଼ ଧୋଉଥିଲେ, ପତ୍ର ଉଠାଉଥିଲେ, ଏଇଭଳି ଭାବରେ ସେଠି ଅଚ୍ୟୁତ ଭଗବାନ। ତେଣୁ ଏଇଭଳି ଭାବରେ ନାରଦ ମୁନି କହୁଛନ୍ତି, ଏଇ ସମସ୍ତ ମୁନି ଋଷିମାନେ ସେଇଭଳିଆ କହୁଛନ୍ତି, ତଥେ ବା ସର୍ବା ହରଣମ ଅଚ୍ୟୁତ ଇଜ୍ଞା, ଅଚ୍ୟୁତ ଇଜ୍ଞା ଅଚ୍ୟୁତଙ୍କର ଆରାଧନା ହେଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ଭଗବାନଙ୍କର ଯଦି ଇଜ୍ଞ ବା ଆରାଧନା ହେଲା ବା ଭଗବାନ ପୂଜା ହେଲା, ତାହେଲେ ସମସ୍ତେ ପୂଜିତ ହେଇଗଲେ। ଏଭଳି ଭାବେ ଆଉସ୍ତମ ସେ ସର୍ବେ ଦେବର୍ଷି ନାରଦ ସ୍ତୁତା, ଅସିତ ଅସିତ ଋଷିଙ୍କର ଅଛି, ଦେବଳ ବ୍ୟାସ ବ୍ୟାସଦେବ ଏହିସବୁ ଶାସ୍ତ୍ର ରଚନା କରିଛନ୍ତି। ଏବଂ ଖାଲି ଯେ ଋଷିମାନେ କହୁଛନ୍ତି ତା ନୁହଁ, ସ୍ୱୟଂ ଚୈବ ଭବିଷ୍ୟମେ, ଆପଣ ମଧ୍ୟ ମଧ୍ୟ ନିଜେ କହିଛନ୍ତି, ଭଗବଦ୍ଗୀତାର ସପ୍ତମ ଅଧ୍ୟାୟରେ ଆପଣ କହିଲେ ନା, ମତ୍ତା ପରତରଂ ନାନ୍ୟତ୍ କିଞ୍ଚିତ୍ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ କିଛି ଉନ୍ନତର ସତ୍ୟ ନାହିଁ, ତେଣୁ ଆପଣ ହେଉଛନ୍ତି ଅନ୍ତିମ ସତ୍ୟ। ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କରୁଛନ୍ତି କିଏ ଅର୍ଜୁନ, ତ ସେଇଭଳିଆ ଭକ୍ତି ଭଗବତ ଗୀତାରେ ଭକ୍ତିର ପ୍ରାଧାନ୍ୟ ରହିଛି। କିନ୍ତୁ ଅଦ୍ୱାଚାର୍ଯ୍ୟ ମହାପ୍ରଭୁଙ୍କ ଠାରୁ ଟିକେ କେମିତି ଶାସ୍ତି ପାଇବେ, ସେଥିପାଇଁ ସେଟାକୁ ଭକ୍ତିକୁ ଗୌଣ କରିକି ଜ୍ଞାନକୁ ପ୍ରାଧାନ୍ୟ ଦେବେ। ଜ୍ଞାନ ବିଷୟରେ ମଧ୍ୟ କୁହାଯାଇଛି ଭଗବତ ଗୀତାର ଯେଉଁ 13-18 ଏଇସବୁ ଜ୍ଞାନ, ଏଇ ଯେଉଁ 6 ଅଧ୍ୟାୟ ଏ ଜ୍ଞାନ ବିଷୟ ପ୍ରାଧାନ୍ୟ ଦିଆଯାଇଛି। 13 ଅଧ୍ୟାୟରେ ପ୍ରକୃତି ପୁରୁଷଂ କ୍ଷେତ୍ର କ୍ଷେତ୍ରର ଜ୍ଞାନ ଜ୍ଞେୟ ଏ 6 ବିଷୟରେ ବର୍ଣ୍ଣନା କରିଦେଇଛନ୍ତି। 5 ଶ୍ଳୋକରେ ଜ୍ଞାନ ବିଷୟରେ ଭଗବାନ ସବୁ କହିଦେଇଛନ୍ତି। ତେଣୁ ଅଦ୍ୱାଚାର୍ଯ୍ୟ ମହାପ୍ରଭୁଙ୍କର ଟିକେ କୃପା ପ୍ରାପ୍ତ ହେବା ପାଇଁ, ଏଭଳି ଭାବେ ତାଙ୍କୁ ରଗେଇବା ପାଇଁ ବା ତାଙ୍କୁ କ୍ରୋଧ ପ୍ରକାଶ କରିବା ପାଇଁ ସେ ଜ୍ଞାନକୁ ଇଏ କରିଛନ୍ତି, ଜ୍ଞାନକୁ ପ୍ରାଧାନ୍ୟ ଦେଇକି ଯେତେବେଳେ ଯୋଗ ବାଶିଷ୍ଠ ବର୍ଣ୍ଣନା କଲେ ମହାପ୍ରଭୁ ତାଙ୍କୁ ଦଣ୍ଡ ଦେଇଛନ୍ତି। ତେଣୁ ଏ କଥା ଆଥରେ ମହାପ୍ରଭୁ କହୁଛନ୍ତି, ସେ କହୁ ଭାଗବତ ଚୈତନ୍ୟ ଭାଗବତ ବର୍ଣ୍ଣନା କରାଯାଇଛି ମଧ୍ୟଲୀଳା 10 ଅଧ୍ୟାୟରେ, ଗୀତା ଶାସ୍ତ୍ର ପଢାଓ ଦେଖମ ଭକ୍ତି ମାତ୍ର, ଗୀତା ଶାସ୍ତ୍ର ପଢାଓ ଦେଖମ ଭକ୍ତି ମାତ୍ର, ବୁଝିତେ ତୋମାର ବ୍ୟାଖ୍ୟା ଆଗେ ପାତ୍ର, ବୁଝିତେ ତୋମାର ବ୍ୟାଖ୍ୟା କେ ରାଜେ ପାତ୍ର, ଯେ ସୋକେ ରାତେ ନାହିଁ ପାଉ ଭକ୍ତି ଭୋଗ, ଯେ ସୋକେ ରାତେ ନାହିଁ ସୋପେରନା ଦୋଷ ଛାଡ ସର୍ବଭୋଗ, ସୋପେରନା ଦୋଷ ଛାଡ ସର୍ବଭୋଗ। ମହାପ୍ରଭୁ ତମ କହିଲେ ଯେ ତମେ ପ୍ରକୃତରେ ମହାପ୍ରଭୁଙ୍କୁ କ୍ରୋଧ ପ୍ରକାଶ କରିବା ପାଇଁ ସେଟା ଇଏ କରିଥିଲେ, କିନ୍ତୁ ଅଦ୍ୱୈତାଚାର୍ଯ୍ୟ ଭକ୍ତିକୁ ହିଁ ପ୍ରାଧାନ୍ୟ ଦିଅନ୍ତି। ଭଗବତ ଗୀତା ଯେତେବେଳେ ଆଲୋଚନା କରନ୍ତି ପାଠ କରନ୍ତି, ଭଗବତ ଗୀତା ପାଠ ହୁଏ, ଯେଉଁ ସେମାନେ ବସିଥାନ୍ତି ଶ୍ରବଣ କରୁଥାନ୍ତି, ସେ ଭକ୍ତିକୁ ହିଁ ସେ ପ୍ରାଧାନ୍ୟ ଦେଇକି ଆଲୋଚନା କରନ୍ତି। ଭକ୍ତି ଭଗବତ ଗୀତା ପ୍ରତି ଶ୍ଳୋକରେ ସେ ଭକ୍ତି ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ମହାପ୍ରଭୁ କହୁଛନ୍ତି ଅଦ୍ୱୈତାଚାର୍ଯ୍ୟ, ତମେ ଗୀତାଶାସ୍ତ୍ର ପଢ଼ାଉଛ, ଗୀତାଶାସ୍ତ୍ର ପଢ଼ାଉ ବ୍ୟାଖ୍ୟାନ ଭକ୍ତି ମାତ୍ର, ସେଇ ଭକ୍ତି ଆମର ପ୍ରଭୁପାଦ ଆମର ଯେଉଁ ହେଇଥିଲା ସାଇବେରିଆରେ ଯେଉଁ ଇଏ କରାହେଇଥିଲା ହାଇକୋର୍ଟରେ, ସୁପ୍ରିମକୋର୍ଟରେ ତାଙ୍କର ହାଇକୋର୍ଟରେ କରାହେଇଥିଲା ଯେ ଏଇ ପ୍ରଭୁପାଦ ମହାରାଜଙ୍କ ଭଗବତ ଗୀତାକୁ ବ୍ୟାନ୍ କରାଯିବ, ସେମିତି ଚାଲିଥିଲା, ଦଶ ଜଣ ଚାଲିଥିଲା ଇଏ କରୁଥିଲେ, ମାନେ କେତେ ଜଣ କହନ୍ତି ଇସ୍କନର ଯେଉଁ ଗୀତାଧାରା ଖାଲି ହରେକୃଷ୍ଣ ମହାପ୍ରଭୁ ପଢ଼ାଉଛି ଆଉ କିଛି ନାହିଁ, କିନ୍ତୁ ଯେଉଁମାନେ ପ୍ରାଥମିକ ଭକ୍ତ ଯେଉଁମାନେ ପଢ଼ିବେ, ମୁଁ ଯେତେ ମୋର ନିଜର ଅନୁଭୂତି ରହିଛି, ମୁଁ ଯେତେ ପଢ଼ୁଥିଲି ମୁଁ ଖାଲି ଜାଣିଲି ଖାଲି ମହାମନ୍ତ୍ର ଆଉ କିଛି ନାହିଁ, ମୁଁ କିଛି ବୁଝିପାରୁନଥିଲି। ପ୍ରଭୁପାଦ ମହାରାଜ କହିଛନ୍ତି ଏ ଯେଉଁ ଆମର ଭକ୍ତି ଶାସ୍ତ୍ରୀ ଭକ୍ତି ଶାସ୍ତ୍ର ସବୁ ରହିଛି ଯେ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର। ଜଣେ ଯେତେବେଳେ ପ୍ରାଥମିକ ଭକ୍ତ ହଉ ବା ଯେଉଁ ଯିଏ ହଉ ପ୍ରାଥମିକ ସ୍ତରରେ ଜଣେ ଯଦି ପଢ଼ିବ ସେ ଏଇଟାକୁ ଅର୍ଥ ବୁଝିପାରିବନି। ପ୍ରଭୁପାଦ ମହାରାଜ ଉଦାହରଣ ଦେଉଛନ୍ତି ଏ ଯେଉଁ ଟ୍ରାନ୍ସେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଲାଇକ୍ ଯେ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍, ଯେ ଭୌତିକ ଜଗତର ଉର୍ଦ୍ଧ୍ୱରେ ଏସବୁ ଶାସ୍ତ୍ର, ପରମାର୍ଥିକ ଶାସ୍ତ୍ର, ଆଧ୍ୟାତ୍ମିକ ଶାସ୍ତ୍ର ଭୌତିକ ଜଗତର ଉର୍ଦ୍ଧ୍ୱରେ, ଏବଂ ଆର ଆଲୋକ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍, ଆଲୋକ ଅଧିକରୁ ଅଧିକ ଜଣେ ଦେଖିପାରିବ ବା ଜାଣିପାରିବ। ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଦି ଟ୍ରାନ୍ସେଣ୍ଡେଣ୍ଟାଲ ସବଜେକ୍ଟ ମ୍ୟାଟର, ଆପଣ ଯେତେ ଅଧ୍ୟୟନ କରୁଥିବେ, ଯେତେ ଆର ଅର୍ଥ ବୁଝୁଥିବେ, ତାର ଆଲୋକ ସେତିକି ଅଧିକରୁ ଅଧିକ ଆମେ ପାଉଛୁ। ଆମେ ଯେତେବେଳେ ପ୍ରଥମେ ମୋର ମନକୁ ଅଛି, ମୁଁ ଯେତେବେଳେ ପ୍ରଥମେ ବୋଲି ଖାଲି ମହାମନ୍ତ୍ର ହିଁ ଜାଣିଥିଲା ବି ଜାଣିପାରୁ, କିନ୍ତୁ ତା ଭିତରେ ଆମର ଶ୍ରୀମତ ଗୌରବ ସେମାନେ ମଧ୍ୟ କହନ୍ତି ଯେମିତି ଆପଣ ସମୁଦ୍ର ଅଛି, ସମୁଦ୍ରରେ ଉପରେ କ'ଣ ପାଇବେ, ଗେଣ୍ଡା ଶଙ୍ଖା ଛୋଟ ଛୋଟ ମାଛ ଏସବୁ ପାଇବେ, କିନ୍ତୁ ତା ଭିତରୁ ଗଲେ ରତ୍ନାକର ରତ୍ନ ପ୍ରାପ୍ତ ହେବେ। ତେଣୁ ଶାସ୍ତ୍ର ମଧ୍ୟ ତା ଭିତରୁ ଯେତେ ଆପଣ ଭିତରୁ ଗଭୀର ଗଭୀର ପ୍ରବେଶ କରିବେ ତା ସବୁ ରତ୍ନ ସବୁ ପ୍ରାପ୍ତ ହେବେ, ବହୁତ ତାର ତତ୍ତ୍ୱ ସବୁ ଜାଣିବେ। ତେଣୁ ମହାପ୍ରଭୁ କହୁଛନ୍ତି ଅଯୋଧ୍ୟା ଯୋଗୁଁ ତମେ ଗୀତାଶାସ୍ତ୍ର ପଢ଼ ଏବଂ ଭକ୍ତି ବିଷୟରେ ବ୍ୟାଖ୍ୟାନ କର, ବୁଝିତେ ତୁମର ବ୍ୟାଖ୍ୟା କେବେ ଅଛି ପାତ୍ର, ଏ ବ୍ୟାଖ୍ୟାକୁ କିଏ ବୁଝିପାରିବ କେବେ ଅଛି ପାତ୍ର ବୋଲି କହୁଛି। ତେଣୁ ଯେ ଶୋକର ଅର୍ଥେ ନାହିଁ ପାଉ ଭକ୍ତି ଯୋଗ, ଯେଉଁ ଶୋକରେ ଆମେ କହିବା ଏଇଟା ତ ଜ୍ଞାନ ବିଷୟରେ କହିବା ଭକ୍ତି ନାହିଁ, ତେଣୁ ସେ ଶୋକଟି ପଢ଼ିକିରି ଅଦ୍ୱୈତାଚାର୍ଯ୍ୟ କ'ଣ କରନ୍ତି ନା ଶୋକେର ନ ଦେହ ଦୋଷ ଛାଡ଼ ସର୍ବଭୋଗ, ଶୋକର ଦୋଷ ସେ ଦିଅନ୍ତି, କିନ୍ତୁ ଏ ଭଗବତ ଗୀତାରେ ଏଇ ଶୋକଟିର ଭକ୍ତିଟା ମୁଁ ଜାଣିପାରିନି ବୁଝିପାରିନି, ତେଣୁ ସେ ଖାଇବା ପିଇବା ସବୁ ଛାଡ଼ି ଦିଅନ୍ତି ଛାଡ଼ ସର୍ବଭୋଗ। ତେଣୁ ଗୋଟିଏ ଶ୍ଳୋକ ଭଗବତ ଗୀତାରେ ଅଛନ୍ତି ତେର ଅଧ୍ୟାୟରେ, ସର୍ବତଃ ପାଣି ପାଦନ୍ତ ସର୍ବତୋଖି ଶ୍ରୀମୁଖମ ସର୍ବତ୍ର ଶ୍ରୁତିମଲୋକେ ସର୍ବଭା ମୃତ୍ୟୁତିଷ୍ଠତି, ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ଏଟା ବର୍ଣ୍ଣନା କରେ ଏ ଭଗବାନ କେମିତି ସବୁଠାରେ ବିଦ୍ୟମାନ ଅଛନ୍ତି, ସର୍ବତଃ ପାଣି ପାଦନ୍ତ ସର୍ବତୋ, ଇଏ ହେଉଛି ପରମାତ୍ମା ରୂପରେ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି। ତେଣୁ ଏହି ଶ୍ଳୋକରେ ଅଯୋଧ୍ୟାଚାର୍ଯ୍ୟ ସେ ଜାଣିପାରିଲେ ଭକ୍ତିଟା ଏଠି କେଉଁଠି ରହୁଛି, ଏଠି ତ ଜ୍ଞାନ ବିଷୟରେ କାହା ଗଲା ଏଇ ଚିନ୍ତା କରୁଥିଲେ। ତେଣୁ ମହାପ୍ରଭୁ ସେଦିନ ତାଙ୍କୁ କହିଛନ୍ତି ଗୋଟେ ଯେତେବେଳେ ତାଙ୍କର ଦେଇତ ସାତ ପ୍ରହିଆ ଭାବ ହେଇଥିଲା ସେ ସମୟରେ ମହାପ୍ରଭୁ ତାଙ୍କୁ ଅଯୋଧ୍ୟାଚାର୍ଯ୍ୟ କହୁଛନ୍ତି ତମେ ଏଇ ଯେଉଁ ଶ୍ଳୋକର ଅର୍ଥ ବୁଝିପାରିଲନି, ସମ୍ପ୍ରଦାୟ ଅନୁରୋଧ ସବେ ମନ୍ଦ ପଢ଼େ, ତମକୁ କହୁଛି ପ୍ରକୃତରେ ସେ ଶ୍ଳୋକଟିର ପ୍ରକୃତ ଅର୍ଥ କ'ଣ ନା ସର୍ବତଃ ପାଣି ପାଦଂ ତତ ଇତି ଏଇ ପାଠ ନ ସମସ୍ତେ କହୁଛୁ ସର୍ବତଃ ପାଣି ପାଦଂ କୁହାଯାଉଛି, କିନ୍ତୁ ମହାପ୍ରଭୁ କହୁଛନ୍ତି ଆଜି ତୋର ସତ୍ୟ କହି ଛାଡ଼ିଆ କପଟ, ଆଉ ପ୍ରକୃତ ଅର୍ଥଟା ମୁଁ ତମକୁ କହୁଛି ସେଟା କ'ଣ ହବ ନା ସର୍ବତ୍ର ପାଣି ପାଦଂ ଏଇ ସତ୍ୟ ପାଠ, ଏହାର ଅର୍ଥ ପ୍ରକୃତରେ ମୁଁ ବି ଜାଣିନି, କିନ୍ତୁ ଯାହା ହଉ ସିଏ ଯେଉଁ ସର୍ବତଃ ଆମେ କହୁଛେ ନା ସେ ସର୍ବତ୍ର ଏଇଠି ମହାପ୍ରଭୁ କହିଛନ୍ତି। ତେଣୁ ଏଠି ଆମେ ଗୀତାର ଏତେ ଗୃଢ଼ ତତ୍ତ୍ୱ ସବୁ ରହିଛି ଆମେ ବି ଏତେ ଜାଣିନୁ, କାହିଁ ଚୈତନ୍ୟ ଭାଗବତମର ପ୍ରଭୁପାଦମ ଟୀକା ନାହିଁ, ପ୍ରଭୁପାଦମାନ ଟୀକା ଦେଇଛନ୍ତି ଚୈତନ୍ୟ ଚରିତ୍ରା ମଧ୍ୟରେ, ଚୈତନ୍ୟ ଭାଗବତ ସେଥିପାଇଁ ମୁଁ ଜାଣିବାକୁ ଚାହୁଁଛି ଏହାର ଟୀକାରେ କିଏ କ'ଣ କହିଛନ୍ତି, ମୁଁ ଟୀକାରେ ପାଉନି, ଟୀକାରେ ଆପଣ ପାଇବେ ତାର ଅର୍ଥଟା ପାଇବେ, ଭକ୍ତି ଜିନିଷ କେମିତି ବର୍ଣ୍ଣନା କରାଯାଇଛି ଅଯୋଧ୍ୟାଚାର୍ଯ୍ୟ, ଏଭଳି ଭାବରେ ଅନେକ ଅଯୋଧ୍ୟାଚାର୍ଯ୍ୟଙ୍କର ଲୀଳା ସବୁ ରହିଛି। ତେଣୁ ଗୋଟେ ଥର ଅଯୋଧ୍ୟାଚାର୍ଯ୍ୟ ଯେଉଁ ରଥଯାତ୍ରା ସମୟରେ ସବୁ ଆସନ୍ତି, ମହାପ୍ରଭୁଙ୍କର ସବୁ ଗଣମାନେ ସବୁ ନବଦ୍ୱୀପରୁ ସବୁ ଆସନ୍ତି, ହଁ ତେଣୁ ଗୋଟେ ଥର କ'ଣ ହେଇଛି ନା ଜଣେ ଅଯୋଧ୍ୟାଚାର୍ଯ୍ୟଙ୍କ ଜଣେ ସେବକ ସେ ରାଜା ପ୍ରତାପ ରୁଦ୍ରଙ୍କୁ ଗୋଟେ ଚିଠି ଲେଖିଲେ ଯେ ଅଯୋଧ୍ୟାଚାର୍ଯ୍ୟ ଇଏ ହେଉଛନ୍ତି ସାକ୍ଷାତ ଈଶ୍ୱର, କିନ୍ତୁ ତାଙ୍କର କିଛି କରଜ ରହିଯାଇଛି, ସେ ଜଣେ ଲୋନ୍ ଆଣିଥିଲେ 400 ଟଙ୍କା ନା କେତେ ନା ସେ ଟଙ୍କା କରଜ ଆଣିଛନ୍ତି, ତେଣୁ ସେ ସେଇଟା ସୁଝିପାରୁନାହାନ୍ତି, ଆପଣ ଟିକେ ତାକୁ ସୁଝିଦିଅ, ଏଇଭଳି ଭାବେ ପତ୍ର ଲେଖିଥିଲେ। ତେଣୁ ଏ କଥା ମହା ମାନେ ପ୍ରତାପ ରୁଦ୍ରଦେବ ଯାହା କଲେ ସଲା କଥା, କିନ୍ତୁ ଚୈତନ୍ୟ ମହାପ୍ରଭୁ ଜାଣିଲେ ଏଇଭଳି ଭାବରେ ଜଣେ ସେବକ ପ୍ରତାପ ରୁଦ୍ରଙ୍କୁ ଲେଖିଛନ୍ତି, ଚିଠି ଲେଖିଛନ୍ତି, ଜଣାଇଛନ୍ତି, ତେଣୁ ସେ ତାଙ୍କ ଉପରେ ବହୁତ ଦୁଃଖ ପ୍ରକାଶ କଲେ, ଏକରେ କହୁଛନ୍ତି ସେ ହେଉଛନ୍ତି ଈଶ୍ୱର,
ଈଶ୍ୱର ଅର୍ଥ ହେଉଛି ନିୟନ୍ତ୍ରଣ କରି, ସବୁକିଛି ନିୟନ୍ତ୍ରଣ କରିପାରିବେ, ସେ ହେଉଛନ୍ତି ଈଶ୍ୱର। ପୁଣି କହୁଛନ୍ତି ତାଙ୍କର 400 ଧାର ହେଇଯାଇଛି, ଲୋନ୍ ହେଇଯାଇଛି, ଟିକେ ତାଙ୍କୁ ଟିକେ ସୁଝିଦିଏ। ଆମେ ଯଦି କହିବା ଇଏ ବହୁତ ବଡ଼ ଧନୀ ବ୍ୟକ୍ତି, କିନ୍ତୁ ତାଙ୍କର କିଛି ବର୍ତ୍ତମାନ ଋଣ ହେଇଯାଇଛି, ତାଙ୍କୁ ସାହାଯ୍ୟ କରନ୍ତୁ। ଆଉ ତାହେଲେ କ'ଣ ଧନୀ ବ୍ୟକ୍ତି କ'ଣ? ତେଣୁ ଏଇଭଳି ଭାବରେ ଅଦ୍ୱୈତ ଚରିତ୍ରଙ୍କର ବହୁତ ପିଲା ରହିଛି। ଆଉ ଗୋଟେ ସ୍ଥାନରେ ସେମିତି ବହୁତ ପ୍ରକାର ରହିଛି ଅଦ୍ୱୈତ ଚରିତ୍ରଙ୍କର। ହଁ, କମଳାକର ବୋଧେ, ହଁ କମଳାକର। ଅଦ୍ୱୈତାଚାର୍ଯ୍ୟ ସବୁବେଳେ ଭଗବାନଙ୍କର ଏଇ ଯେତେବେଳେ ଅଦ୍ୱୈତାଚାର୍ଯ୍ୟ ସବୁବେଳେ ଏମିତି କହିଲେ ପ୍ରଥମେ ସବୁବେଳେ ସେଇ ଶାଳଗ୍ରାମରେ ଗଙ୍ଗା ଜଳ ଏବଂ ତୁଳସୀ ଦେଇକିରି ଭଗବାନଙ୍କୁ ଆହ୍ୱାନ କରୁଥିଲେ, ଭଗବାନଙ୍କର ଡାକୁଥିଲେ, ଭଗବାନ ଉପାୟ କରି ଅବତରିତ ହୁଅନ୍ତୁ, ଆପଣଙ୍କର ବିନା ଏଇ ଭୌତିକ ଜଗତରେ ସମସ୍ତେ ଆପଣଙ୍କୁ ଭୁଲି ଯାଇଛନ୍ତି, ଭଗବାନ ଭୁଲି ଯାଇକିରି ଭୌତିକ ଜଗତରେ ଏଇ ଯେଉଁ ଇନ୍ଦ୍ରିୟ ସୁଖରେ ମାତିକି ରହିଛନ୍ତି। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଲେ ସେତେବେଳେ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟ ରହିଛନ୍ତି, ତେଣୁ ସେ ଜାଣିପାରିଲେ ଭଗବାନ ଆବିର୍ଭାବ ହେଲେ। ଭଗବାନ ଯେଉଁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଏଇ ଯେ ଫାଲ୍ଗୁନ ପୂର୍ଣ୍ଣିମା ତିଥିରେ ଆବିର୍ଭାବ ହେଇଛନ୍ତି, ତ ଭଗବାନଙ୍କ ଯେଉଁ ଭକ୍ତମାନେ ଯିଏ ଯେଉଁ ଥାନ୍ତୁ ନା କାହିଁକି, ସମସ୍ତେ ଜାଣିପାରୁଛନ୍ତି ଯେ ଭଗବାନ ଆବିର୍ଭାବ ହେଇଛନ୍ତି। ତେଣୁ ସମସ୍ତେ ବହୁତ ଆନନ୍ଦରେ କୀର୍ତ୍ତନ କରିଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଅଦ୍ୱୈତାଚାର୍ଯ୍ୟ ତାଙ୍କର ପତ୍ନୀ ସୀତା ଦେବୀ ଆଉ ଅନ୍ୟମାନେ ସବୁ ଯାଇକିରି ସେଦିନ ସବୁ ନଦୀରେ, ଗଙ୍ଗା ନଦୀରେ ସବୁ ସ୍ନାନ କରିଛନ୍ତି ଏବଂ ମହାମନ୍ତ୍ର ସବୁ କୀର୍ତ୍ତନ କରୁଛନ୍ତି। ମହାପ୍ରଭୁ ଯେତେବେଳେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କୁ ସବୁ ଦେଖିବା ପାଇଁ ସବୁ ଆସିଛନ୍ତି। ଅଦ୍ୱୈତାଚାର୍ଯ୍ୟ ଏବଂ ତାଙ୍କ ପତ୍ନୀ ମଧ୍ୟ ଯାଇକିରି ତାଙ୍କୁ ଦର୍ଶନ କରିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏବଂ ଏଭଳି ଭାବରେ ଭଗବାନଙ୍କ ସହିତ ସେ ମୂଳରୁ ତାଙ୍କ ସେବାରେ ମାନେ ତାଙ୍କର ସେବା କରିକି ଆସୁଛନ୍ତି। ଅଦ୍ୱୈତାଚାର୍ଯ୍ୟଙ୍କର ବହୁତ ପ୍ରକାର ଲୀଳା ଅଛି, ଆମେ ଟିକେ ଅବଶ୍ୟ ପ୍ରସ୍ତୁତ ହେଇନଥିଲୁ ଅଦ୍ୱୈତାଚାର୍ଯ୍ୟ। ହଁ, ତେଣୁ ଆମ କଥାକୁ ଏଠି ବିଶ୍ୱାସ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାଇ ଗୋପନନ୍ଦେ।
ହରେ କୃଷ୍ଣ। ଆଜି ଆମର ଅଦ୍ୱୈତ ଚରିତ୍ରଙ୍କର ଶୁଭ ଆବିର୍ଭାବ ତିଥି, ଆପଣମାନେ ସମସ୍ତେ ତାଙ୍କ ସମ୍ବନ୍ଧରେ ସଂକ୍ଷେପରେ ଶ୍ରବଣ କଲେ। ଆଜି ସମସ୍ତେ କ୍ଲାନ୍ତରଣା ପଡ଼ୁଛନ୍ତି, ତଥାପି ବହୁତ ଦିନ ହେଲା ଆମ ସଂଘ ପରିବାର କଥା ଆମେ ଆଲୋଚନା କରିନା, ଆମ ପରିବାର ଭାବୁଛନ୍ତି ମୋ ପରିବାର, ଆମ ପରିବାର ସମସ୍ତଙ୍କ ପରିବାର, ଏ ପରିବାର ସୁଖ ଦୁଃଖ ଆମେ ହେଇନା, ଆମର ବିଭିନ୍ନ ପ୍ରକାର ସବୁ ସମସ୍ୟା ରହିଛି, ଅସୁବିଧା ରହିଛି, ସେ ବାବଦରେ ଆମେ ଟିକେ ଟିକେ ଆଲୋଚନା କରୁଥିଲେ, କିନ୍ତୁ ଦୁଇ ତିନିଟା ରବିବାର ବୋଧେ ଆମେ ଆଲୋଚନା କରିପାରୁନା, ସମୟ ପ୍ରକୃତା ଦୃଷ୍ଟିକୋଣରୁ ଆମେ ଭାରି ବ୍ୟସ୍ତ ଭିତରେ ରହୁଛେ। ଯାହା ହଉ, ଆମ ଭିତରେ ଯେଉଁ ରହିଛି ସବୁ କିଛି କିଛି ଆଲୋଚନା ହେବା ଦରକାର, ସେଇଟା ଟିକେ କିଛି କରିବା ଆମେ ଆଗକୁ ମନସ୍ଥ କରିଥିଲୁ। ଦୁର୍ଭାଗ୍ୟବଶତଃ ଆମର କୋ ପ୍ରେସିଡେଣ୍ଟ ଗୋପାଳ ଆଜି ଯାଇନାହାନ୍ତି, ଅଦ୍ୱୈତାଚାର୍ଯ୍ୟ ପ୍ରଭୁ ମଧ୍ୟ ଆଜି ବାହାନ